चक्षुरन्मृतं येन तस्मै श्री गुरवे नमः। उपस्थ चंद्रशेखर ब्रह्मचारी प्रभु एवं मधुसूदन प्रभु, अन्य भक्त सज्जन वृंद एवं मातृवृंद एवं छोट झी मैने आज पवित्र मार्गशीर गुरुवार तिथि एवं यही तिथि आपण मैने जो गीता यज्ञ आरंभ कर आमे शुणाक पाइल जे आमर चंद्रशेखर ब्रह्मचारी प्रभु गत 10 वर्ष धरी यही गीता यज्ञ आरंभ कर तेणु ये जो गीता यज्ञ ए गीता यज्ञ मानव समाज पाई अत्यंत आवश्यक रही आज को 5528 वर्ष तले भगवान ये जो भगवत गीता कही कुरुक्षेत्र युद्ध रे महाभारत युद्ध जो होती कुरुक्षेत्र रे गोटे पक्षे कौरव सैन्य मैंने रही 11 अक्षयिणी सैन्य आ गोटे पक्षे पांडव मान 7 अक्षयिणी सैन्य रही दुई सैन्य पक्षर शंखनाद हो सारी ये हूँ जरूरी परिस्थिति जरूरकालीन परिस्थिति युद्ध समय कि जरूरकालीन परिस्थिति आपण मैंने अनुभव करतु अनुमान करतु सब समय भय रही केतबेले शत्रुपक्षरु सैन्य शत्रुपक्षरु सेमाने आक्रमण करिवे ए भय रही किंतु सही अवस्था रे भगवान अर्जुन को ज्ञान प्रदान करसंति भगवान सब किछि करि परिवे ए बड़ी परिस्थिति रे मध्ये भगवान ज्ञान प्रदान करिवे ए जो अठी गोटे इंग्लिश स्कूल अच्छी पब्लिक स्कूल पिलान पाठ पढ़ुंट पिलान थे भयानक परिस्थिति जन पिलान पाठ पढ़ी पारे किंतु भगवान छात्र होती अर्जुन यही भयानक परिस्थिति से अर्जुन को शिक्षा प्रदान कर अर्जुन को माध्यम कर समग्र पृथ्वीवासी मान से ज्ञान प्रदान कर सकते तो यही ज्ञान जो मैंने गीता अध्ययन कर सकते गीता यज्ञ रे भाग नौ जो मैंने गीता यज्ञ करे तो भल कथा किंतु जो मैंने केवल गीता अध्ययन कर सकते गीता यज्ञ रे भाग नौ भगवत गीता अष्टादश अध्याय भगवान कहते अद्य सत्य चज इमं धर्म्यं संवाद महावयो ज्ञान यज्ञ तेनाली जो मैंने केवल अध्ययन करेंगे भगवद गीता को से माने ज्ञान यज्ञ रे भगवान कर आराधना करेंगे ये ज्ञान जो दि जाइए ये ज्ञान प्राप्त हेले कौन हम ना आम देखा जो भाव अर्जुन को ज्ञान प्रदान कले आम कि समय पूर्व पलाश ग्राम से कथा कहतलु जे अर्जुन जो आसिले पांडव मान प्रति के अत्याचार कर न जाने अल्प बहुत जानी कौरव मैने पांडव मान को हत्या करने के प्रकार चक्रांत कर पिला दिन भीम जो छोट पिला से विष लड़ू दे मारे चेष्टा करते पुणे बड़ हाई लाख्या गृह रखिक मारिदा व्यवस्था करा जाई प्रति पदक्षेप रे कौरव मैंने चक्रांत कर पांडव मान को हत्या करिवे किंतु हमर जो अच्छी कथा रे जे रखे हरि मारे किए मारे हरि रखे किए जो मान को भगवान रक्षा करिवे तांको कहीं मारी परिवे नहीं भगवत गीता भगवान कहते कौनते प्रतिजानी ही न मे भक्त प्रणश्यति जो मैने भगवान शरण जीवे भगवान कहते हे पुथा पुत्र हे कुंती पुत्र तमें दृढ़ भाव घोषणा कर जे मोर भक्तर के भेले विनाश नहीं। पांडव मैंने सब समय भगवान शरण जाती द्रौपदी जत राजसभा द्रौपदी को विवस्त्र करने चेष्टा कर भगवान शरण जाती
द्रौपदी राजण पुरुषवातले द्रौपदी राजण कोटि वस्त्र देहेळे राजा पल्लवरण कोटि वस्त्र देहेळे राजा पल्लवरण हे नील शैल प्रबल मत वरण प्रबल मत मुहारत नलिनी बनको कर दलन मुहारत नलिनी बनको कर दलन हे नील शैल
सार्वेगंकर जो भजन ओडिशा रे प्राय अल्प बहुत समस्त जानी थे भगवान कते प्रिय भक्त थिले सालबेग जते मुस्लिम मुसलमान से थिले लाल बेगंकर पुत्र थिले किंतु माता थिले जन ब्राह्मणी अपन मन देखिबे भुवनेश्वर रु पुरी रास्ता रे जो रहउछि मुकुंदपुर से मुकुंदपुर रे से थिले माता तंकर जन ब्राह्मणी थिले ब्राह्मणी विधवा थिले ତାଙ୍କୁ ଲାଲବେଗ ବିବାହ କରିଥିଲେ ତାଙ୍କର ସନ୍ତାନ ହେଇଥିଲେ ସାଲବେଗ କେତେ ସୁନ୍ଦର ସୁନ୍ଦର ସଙ୍ଗୀତ ସେ ରଚନା କରିଛନ୍ତି ଭଗବାନଙ୍କର ଗୀତ ରଚନା କରିଛନ୍ତି ଭକ୍ତର ଏ ଯେଉଁ ନିବେଦନ ଭଗବାନ ପ୍ରତି ଆଜି ସାରା ଓଡ଼ିଶାରେ ଓଡ଼ିଶା ବାହାରେ ମଧ୍ୟ ଗୁଞ୍ଜରିତ ହେଉଛି ଅନେକ ଭକ୍ତମାନେ ଏସବୁ ଗାନ କରୁଛନ୍ତି ତେଣୁ ପାଣ୍ଡବମାନଙ୍କ ବିରୁଦ୍ଧରେ କୌରବମାନେ କେତେ ପ୍ରକାର ଚକ୍ରାନ୍ତ କରିଛନ୍ତି ତାଙ୍କୁ ମାରିବା ପାଇଁ କେତେ ପ୍ରକାର ଅପମାନ କରିଛନ୍ତି ଏସବୁ ଜଣକୁ ଯଦି କରାଯିବ ତାହେଲେ ସେ କଣ କରିବ ନା ସେ ନିଶ୍ଚିନ୍ତ ଭାବେ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିବ ସେ କହିବ ନିଶ୍ଚିନ୍ତ ଭାବରେ ମୁଁ ପ୍ରତିଶୋଧ ନେବି ଆପଣମାନେ ଫିଲ୍ମ ଦେଖୁଥିବେ ଫିଲ୍ମରେ ଯଦି ଜଣଙ୍କର ନିଜ ଜଣକୁ ଜଣେ ମାରିଦେଲା ତାହେଲେ ସେ କହିବ ମୁଁ କେମିତି ପ୍ରତିଶୋଧ ନେବି ଏ ସାଧାରଣ ଭାବରେ ଲୋକମାନଙ୍କ ପ୍ରତିକ୍ରିୟା ପ୍ରତିଶୋଧ ନେବାର ପ୍ରତିକ୍ରିୟା କିନ୍ତୁ ଭକ୍ତଙ୍କର ବ୍ୟବହାର ଆପଣ ଦେଖନ୍ତୁ ଯୁଧିଷ୍ଠିର ମହାରାଜ ପ୍ରଭୁ କହୁଥିଲେ ଯୁଧିଷ୍ଠିର ମହାରାଜ ପାଣ୍ଡବମାନଙ୍କ ବିଷୟରେ କହୁଥିଲେ ଭଗବାନଙ୍କର କେତେ ସେମାନେ ଅନନ୍ୟ ଭକ୍ତ ପାଣ୍ଡବମାନେ ଭଗବାନ ତାଙ୍କ ପାଇଁ ତାଙ୍କର ସାରଥି ହିସାବରେ କାର୍ଯ୍ୟ କରିଛନ୍ତି ଭଗବାନ ଭକ୍ତ ଭଗବାନଙ୍କର ସେବା କରୁଛନ୍ତି କିନ୍ତୁ ଭଗବାନ ମଧ୍ୟ ଭକ୍ତଙ୍କର ସେବା କରୁଛନ୍ତି ଭାଗବତ ବର୍ଣ୍ଣନା କଲେ ସାରଥ୍ୟ ପାରିଷଦ ସେବନମ ସଖ୍ୟ ଦୌତ୍ୟ ବିରାସନାନୁଗମନମ ସ୍ତବନ ପ୍ରଣାମାନ ଅର୍ଜୁନଙ୍କର ସେ ସାରଥି ହେଇଛନ୍ତି ଭଗବାନ ରଥର ସାରଥି ହେବା ପାଇଁ ଆଉ କେହି ନଥିଲେ କିନ୍ତୁ ଭଗବାନ ସାରଥି ହେଲେ ଆମେ ମଧ୍ୟ ଭଗବାନଙ୍କୁ ଯଦି ଆମର ଏଇ ଯେଉଁ ଶରୀର ରୂପକ ରଥରେ ଯଦି ସାରଥି କରିବା ତାହେଲେ ଆମେ ଏଇ ଯେଉଁ ବର୍ତ୍ତମାନ ଏଇ ଭୌତିକ ଜଗତର ଯେଉଁ କୁରୁକ୍ଷେତ୍ର ଧର୍ମ ଯୁଦ୍ଧରେ ଆମେ ଅବତୀର୍ଣ୍ଣ ହେଇଛେ ଆମର ଅନେକ ଶତ୍ରୁ ରହିଛନ୍ତି ଯେମିତି ପାଣ୍ଡବମାନଙ୍କର ବିରୁଦ୍ଧରେ 11 ଅକ୍ଷୌହିଣୀ ସୈନ୍ୟ ରହିଥିଲେ କୌରବମାନଙ୍କର 11 ଅକ୍ଷୌହିଣୀ ସୈନ୍ୟ ରହିଥିଲେ ଗୋଟେ ଅକ୍ଷୌହିଣୀ ସୈନ୍ୟ ହେଉଛନ୍ତି କେତେ 218,700 ଆକୁ ଯଦି 11 ଗୁଣିବା ସେତିକି ଥିଲେ ସୈନ୍ୟ କୌରବମାନଙ୍କ ବିପକ୍ଷରେ ଯୁଦ୍ଧ କରିବା ପାଇଁ ସେହିଭଳି ଭାବରେ ଆମମାନଙ୍କ ମଧ୍ୟ ବିପକ୍ଷରେ ଯୁଦ୍ଧ କରିବା ପାଇଁ ବହୁତ ସୈନ୍ୟ ରହିଛନ୍ତି ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହୁଛନ୍ତି ଅର୍ଜୁନ ପଚାରୁଛନ୍ତି କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି ମଧୁସୂଦନ ପ୍ରଭୁ କହିଲେ ବିଭିନ୍ନ ପ୍ରକାର ଧର୍ମର ଗ୍ଲାନି ଯେଉଁ ପାପ କାର୍ଯ୍ୟ ସବୁ ଲୋକମାନେ କରୁଛନ୍ତି ଅର୍ଜୁନ ପଚାରୁଛନ୍ତି ଅଥବା କେନ ପ୍ରୟୁକ୍ତ ଏୟଂ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବି ବାର ସ୍ନେହ ବଳାଦୀପ ନିୟୋଜିତ କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି ଆମେ କାହିଁକି ପାପ କାର୍ଯ୍ୟ କରୁଛେ ପ୍ରଭୁ କହିଲେ ଧର୍ମର ସ୍ତମ୍ଭ ବିଷୟରେ କହିଲେ ଚାରୋଟି ସ୍ତମ୍ଭ ରହିଛି ଧର୍ମର, ଭାଗବତ ବର୍ଣ୍ଣନା କରାଯାଇଛି, ତପ ଶୌଚ ଦୟା ସତ୍ୟ ଇତି ପାଦା କୃତେ କୃତା। ତପସ୍ୟା ଶୌଚ ଦୟା ସତ୍ୟ ଇଏ ହଉଛି ଧର୍ମର ଚାରି ପାଦ। ସେଇଭଳି ଭାବରେ ଅଧର୍ମର ମଧ୍ୟ ଚାରୋଟି ପାଦ ରହିଛି। କଣ କଣ ସେ ପାଦ? ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମଶ ଚତୁର୍ବିଧା। ଦ୍ୟୁତ କ୍ରୀଡ଼ା, ଯୋଉ ଦ୍ୟୁତ କ୍ରୀଡ଼ାର ଆଶ୍ରୟ ନେଇକିରି ପାଣ୍ଡବମାନେ ବନବାସ କରିବାକୁ ପଡ଼ିଲା। ବାର ବର୍ଷ ବନବାସ କଲେ, ପୁଣି ଗୋଟେ ବର୍ଷ ଅଜ୍ଞାତବାସ କଲେ। ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଯୋଉ ରହିଛି ପାନଂ, ଚା ଠାରୁ ଆରମ୍ଭ କରି ଚା ପାନ ବିଡ଼ି ସିଗରେଟ ମଦ ଗଞ୍ଜି ଭାଙ୍ଗ ଇତ୍ୟାଦି, ଏସବୁ ପାପର ସ୍ଥାନ। ସ୍ତ୍ରୀୟଂ ବିବାହ ଛଡ଼ା ଅନ୍ୟ ସ୍ତ୍ରୀ ସଙ୍ଗ କରିବା, ଇଏ ହଉଛି ଅବୈଧ ସ୍ତ୍ରୀ ସଙ୍ଗ, ଇଏ ଗୋଟେ ପାପର ସ୍ଥାନ। ସୁନା କହିଲେ ଜୀବ ହତ୍ୟା, ମାଛ ମାଂସ ଇତ୍ୟାଦି ଲୋକମାନେ ଖାଉଛନ୍ତି, ଇଏ ମଧ୍ୟ ଗୋଟେ ପାପର ସ୍ଥାନ। ତେଣୁ ଏ ପାପ କାହିଁକି ଲୋକମାନେ କରୁଛନ୍ତି? ଯଦିଓ ସେମାନେ ଜାଣୁଛନ୍ତି ଏ ପାପ କର୍ମ କଲେ ମୋତେ ବିଭିନ୍ନ ପ୍ରକାର ଦଣ୍ଡ ଭୋଗ କରିବାକୁ ପଡ଼ିବ। ଯେଉଁମାନେ ସିଗରେଟ ଟାଣୁଛନ୍ତି, ତାହେଲେ ଲେଖା ହଉଛି ସିଗରେଟ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର। ସିଗରେଟ ପାନ କଲେ, ଧୂମପାନ କଲେ କ୍ୟାନ୍ସର ରୋଗ ହବ, କର୍କଟ ରୋଗ ହବ। ତଥାପି ଲୋକମାନେ ପଇସା ଖର୍ଚ୍ଚ କରୁଛନ୍ତି, ପୁଣି ରୋଗ କିଣୁଛନ୍ତି, ରହିପାରୁନାହାନ୍ତି ସେମାନେ। ଆଜିକାଲି ସରକାରଙ୍କ ତରଫରୁ ବହୁତ ପ୍ରକାର ବ୍ୟବସ୍ଥା କରାଗଲା, ଏଠି ଧୂମପାନ ନିଷେଧ, ଏଠି ଧୂମପାନ ନିଷେଧ। ତେଣୁ ସେମାନେ ଏତେ ଅସୁବିଧା ସତ୍ତ୍ୱେ ସେମାନେ ଧୂମ୍ରପାନ ନ କରି ରହିପାରୁନାହାନ୍ତି, କାହିଁକି ଏସବୁ କରୁଛନ୍ତି? ଅର୍ଜୁନ ପ୍ରଶ୍ନ ପଚାରିଲେ, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ପଚାରୁଛନ୍ତି, ଆଚ୍ଛା କେନ ପ୍ରଯୁକ୍ତ ଏବଂ ପାପଂ ଚଳନ୍ତି ପୁରୁଷ, କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି? ଭଗବାନ କହୁଛନ୍ତି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାପ୍ମା ବିଧି ଏନମ୍ ଇଏ ବୈରିଣମ୍। ଇଏ ଆମର ଶତ୍ରୁ, ଆମକୁ ଯୁଦ୍ଧ କରିବାକୁ ପଡିବ ଏମାନଙ୍କ ବିରୁଦ୍ଧରେ। କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଇଏ ହଉଛି ଛଅଟି ରୂପ, ଏଇଠି ଆମର ଛଅଟି ଶତ୍ରୁ, ଆମକୁ ତା ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡିବ। କେମିତି ଆମେ ଯୁଦ୍ଧ କରିବା? ଭଗବାନଙ୍କ ଶରଣରେ ଗଲେ, ଭଗବାନଙ୍କୁ ଯଦି ଆମେ ଆମର ଏଇ ଶରୀର ରୂପକ ରଥରେ ଯଦି ସାରଥି ରୂପରେ ବସେଇବା, ତାହେଲେ ଭଗବାନ ଆମର ଏଇ ରଥକୁ, ଶରୀର ରୂପକ ରଥକୁ ଧର୍ମ ମାର୍ଗରେ ନେଇ ଉପଯୁକ୍ତ ଗନ୍ତବ୍ୟ ସ୍ଥାନକୁ ନେଇ ପହଞ୍ଚେଇ ଦେବେ, ଯେମିତି ଅର୍ଜୁନକୁ ସେ ନେଇକି ପହଞ୍ଚେଇ ଦେଲେ, ବିଜୟ ବିଜୟ ତାଙ୍କୁ ପ୍ରଦାନ କଲେ। ତେଣୁ ଏତେ ସବୁ ଅର୍ଜୁନ ପାଣ୍ଡବମାନଙ୍କ ବିରୁଦ୍ଧରେ ଏତେ ପ୍ରକାର ଚକ୍ରାନ୍ତ କୌରମାନେ କରୁଥିଲେ ମଧ୍ୟ, ଅର୍ଜୁନ ଯେତେବେଳେ କହିଲେ ଭଗବାନଙ୍କୁ ଦୁଇ ପକ୍ଷ ଯୁଦ୍ଧ ଆରମ୍ଭ ହେଇଯାଇଛି, ଦୁଇ ପକ୍ଷ ଶଙ୍ଖନାଦ ହେଇଯାଇଛି, ଅର୍ଜୁନ କହିଲେ ସେନ ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାର ମଧ୍ୟରେ ଆମର ରଥକୁ ରଖନ୍ତୁ। ଭଗବାନଙ୍କୁ ସେ ଦଉଛନ୍ତି, ଭଗବାନଙ୍କୁ ସେ ଆଦେଶ ଦଉଛନ୍ତି। ଭକ୍ତ ଏବଂ ଭଗବାନଙ୍କର ଏଇଭଳି ଭାବରେ ସମ୍ବନ୍ଧ, ଭାଗବତ ବର୍ଣ୍ଣନା କରାଯାଇଛି। ଯେତେବେଳେ ଦୁର୍ବାସା ମୁନି, ବହୁତ ପ୍ରସିଦ୍ଧ ମୁନି ଆପଣମାନେ ଜାଣିଥିବେ, ତାଙ୍କର ଯୋଗ ସିଦ୍ଧି ଥିଲା, ବହୁତ ପ୍ରକାର ଅସମ୍ଭବ କାର୍ଯ୍ୟ ସେ କରିପାରୁଥିଲେ। ତେଣୁ ସିଏ ଯେତେବେଳେ ଅମ୍ବରୀଶ ମହାରାଜଙ୍କ ପ୍ରତି କ୍ରୋଧ ଅପରାଧ କରିଛନ୍ତି, ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେତେବେଳେ ଭଗବାନଙ୍କର ଯୋଉ ସୁଦର୍ଶନ ଚକ୍ର ସେ ଦୁର୍ବାସା ମୁନିଙ୍କ ପଛରେ ଧାଇଁଛି, ଏବଂ ଦୁର୍ବାସା ମୁନିକୁ କେହି ରକ୍ଷା କରିପାରି ନାହାନ୍ତି। ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି, ଶିବଜୀଙ୍କ ପାଖକୁ ଯାଇଛନ୍ତି, ଶିବଜୀଙ୍କର ସେ ହେଉଛି ଅଂଶରେ ଜାତ ହେଇଛନ୍ତି ଦୁର୍ବାସା ମୁନି, ଶିବଜୀଙ୍କ ଅଂଶରେ ଜାତ ହେଇଛନ୍ତି ଦୁର୍ବାସା, ଶିବଜୀଙ୍କ ପୁତ୍ର ଭଳି ସେ। କିନ୍ତୁ ତଥାପି ଶିବଜୀ କହିଲେ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ତମେ ଯାହାର ଏ ସୁଦର୍ଶନ ଚକ୍ର ସେଇ ବିଷ୍ଣୁଙ୍କ ପାଖକୁ ଯାଅ। ତେଣୁ ଯେତେବେଳେ ଦୁର୍ବାସା ମୁନି ଅନ୍ତିମରେ ବୈକୁଣ୍ଠ ଲୋକକୁ ଯାଇଛନ୍ତି, ଭଗବାନ ବୈକୁଣ୍ଠପତି ବିଷ୍ଣୁଙ୍କ ପାଖକୁ ଯାଇଛନ୍ତି, ବିଷ୍ଣୁ କହିଲେ ମଧ୍ୟ ମୁଁ ତମକୁ ରକ୍ଷା କରିପାରିବି ନା, ଅହମ୍ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର ଇବ ଦ୍ୱିଜ ସାଧବୀ ଗ୍ରସ୍ତ ହୃଦୟ ଭକ୍ତ ଇଏ ଭକ୍ତ ଜନପ୍ରିୟ, ମୁଁ ତମକୁ ରକ୍ଷା କରିପାରିବି ନାହିଁ, କାରଣ ମୁଁ ହଉଛି ମୋର ଭକ୍ତର ଅଧୀନ। ଏଇଭଳି ଭାବରେ ଭଗବାନ ଯଦିଓ ସମ୍ପୂର୍ଣ୍ଣ ସ୍ୱାଧୀନ, ସେ କାହାର ଅଧୀନ ନୁହନ୍ତି, କିନ୍ତୁ ଭକ୍ତଙ୍କର ସେ ଅଧୀନ ହେଇଯାଆନ୍ତି, ଭକ୍ତଙ୍କର ଭଗବାନ ଯଦି ଭଗବାନଙ୍କର ଯେମିତି ଭକ୍ତ ସେବା କରନ୍ତି, ଭଗବାନ ମଧ୍ୟ ଭକ୍ତଙ୍କର ସେବା କରନ୍ତି। ସାରଥି ହିସାବରେ ଭଗବାନ ସେବା କରୁଛନ୍ତି ଭକ୍ତଙ୍କର, କେତେବେଳେ ତାଙ୍କର ପାର୍ଷଦ ହିସାବରେ ରହିକି ତାଙ୍କୁ ବିଭିନ୍ନ ପ୍ରକାର ଉପଦେଶ ଦେଉଛନ୍ତି। ଯେତେବେଳେ ଭାରତ ଯୋଉ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ଶୟନ କରିଯାଉଛନ୍ତି, 18 ଦିନ ଯୋଉ ଯୁଦ୍ଧ ହେଇଥିଲା ରାତିରେ ସେମାନେ ଶୟନ କରିଯାଉଛନ୍ତି, କିନ୍ତୁ ଭଗବାନ ବିରାସନାନୁଗମନ ବିରାସନ ରହିକିରି ତାଙ୍କୁ ସୁରକ୍ଷା ଦେଉଛନ୍ତି। ତେଣୁ ଅର୍ଜୁନ ଭଗବାନଙ୍କୁ ଆଦେଶ ଦେଉଛନ୍ତି ଯେ ମୋର ସେନୟର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଏଇ ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତୁ। କିନ୍ତୁ ଅର୍ଜୁନ ହେଉଛନ୍ତି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ, ଭକ୍ତ ସିମେ ପ୍ରିୟ ପ୍ରିୟ ସ୍ଥିତି ବହୁତ ଥର କହିଛନ୍ତି ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନକୁ, ହେ ଅର୍ଜୁନ ତମେ ମୋର ଅତ୍ୟନ୍ତ ପ୍ରିୟ, ସେଥିପାଇଁ ମୁଁ ତମକୁ ଏ ଭଗବତ ଗୀତାର ଜ୍ଞାନ ଦଉଛି। ତେଣୁ ଯେଉଁମାନେ ଏ ଭଗବତ ଗୀତାର ଜ୍ଞାନକୁ ଗ୍ରହଣ କରିବେ ସେମାନେ ମଧ୍ୟ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହେବେ। ଯେଉଁମାନେ ଏ ଭଗବାନଙ୍କର ଜ୍ଞାନକୁ ଗ୍ରହଣ କରିବେ ନାହିଁ ଭଗବାନ କହୁଛନ୍ତି ସେମାନେ ବିନାଶ ହେଇଯିବେ। ଯେମିତି ଆମର ପିତା ପୁତ୍ରର କଲ୍ୟାଣ ପାଇଁ ଅନେକ ପ୍ରକାର ଉପଦେଶ ଦିଅନ୍ତି, ତମେ ଏଇଟା କର ସେଇଟା କର ଏଇସବୁ କର ସ୍କୁଲକୁ ଯାଅ ପାଠ ପଢ଼ ଏସବୁ ପ୍ରକାର ସବୁ ପ୍ରକାର ଉପଦେଶ ଦିଅନ୍ତି ପୁତ୍ରର କଲ୍ୟାଣ ପାଇଁ କରନ୍ତି, ସେମିତି ଭଗବାନ ହେଉଛନ୍ତି ଆମର ପିତା। ଆମର ପିଲାମାନେ ବୋଲୁଥିଲେ ତମେଇବ ମାତା ପିତା ତମେଇବ ତମେଇବ ବନ୍ଧୁ ସଖା ତମେଇବ ତମେଇବ ବିଜ୍ଞାନ ଦ୍ରାବିଣ ତମେଇବ ତମେଇବ ମମ ଦେବ ଦେବ। ଭଗବାନ ହେଉଛନ୍ତି ଆମର ପିତା, ଭଗବତ ଗୀତାରେ ଭଗବାନ କହୁଛନ୍ତି ପିତା ମମସ୍ୟ ଜଗତ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ଓଙ୍କାର ରୁକ୍ସାମ ଯଜୁରୀ ବଚ, ନବମ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହୁଛନ୍ତି ଭଗବାନ ହେଉଛନ୍ତି ଆମର ପିତା। ଆମର କେମିତି କଲ୍ୟାଣ ହବ, ଆମର ମଧୁସୂଦନ ପ୍ରଭୁ କହିଲେ ଭଗବାନ ନିଜେ ଧାଇଁ ଆସୁଛନ୍ତି ଭୌତିକ ଜଗତକୁ ଆସିଯାଉଛନ୍ତି, ଆକବର ବୁଝିପାରୁନାହାନ୍ତି ଭଗବାନ କାହିଁକି ଆସିବେ ଏଇ ଭୌତିକ ଜଗତକୁ, ପ୍ରକୃତରେ ଭଗବାନଙ୍କର ଆସିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଭଗବାନ ଆସୁଛନ୍ତି ଏ ଭକ୍ତମାନ ତାଙ୍କର ପୁତ୍ରମାନେ ମୀମାଂସ ଜୀବ ଲୋକେ ଜୀବଭୂତ ସନାତନ, ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଆମେ ହେଉଛେ ଭଗବାନଙ୍କର ଅଂଶ, ସବୁବେଳେ ପାଇଁ ଆମେ ଭଗବାନଙ୍କର ଅଂଶ। ତେଣୁ ଆମର କେମିତି ଉଦ୍ଧାର ହବ, ଭଗବାନ ପ୍ରତି ସମୟରେ ଆସୁଛନ୍ତି, ବିଭିନ୍ନ ସମୟରେ ଆସୁଛନ୍ତି ଆମକୁ ଆମକୁ ଏଇ ଯୋଉ ଭୌତିକ ଜଗତରେ ଆମର ଯୋଉ ଶତ୍ରୁମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ ଆମେ କେମିତି ଯୁଦ୍ଧ କରିବା ସେ ବିଷୟରେ ଜ୍ଞାନ ଦେଉଛନ୍ତି ଭଗବତ ଗୀତାରେ। ତେଣୁ ଅର୍ଜୁନ ଯେତେବେଳେ ଭଗବାନ କହିଲେ ଯେ ଏଇ ଦୁଇ ସେନା ମଧ୍ୟରେ ଆମକୁ ରଥକୁ ସ୍ଥାପନ କରନ୍ତୁ, ଭଗବାନ ନେଇକିରି ତାଙ୍କର ରଥକୁ ରଖିକିରି ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବେ ମହାରଥା, ଏମାନେ ସବୁ ମହାରଥୀ, ବିଭିନ୍ନ ପ୍ରକାର ସୈନ୍ୟମାନଙ୍କର ସବୁ ସ୍ତର ରହିଛି, ରଥୀ ଅତିରଥୀ ମହାରଥୀ ଅର୍ଦ୍ଧରଥୀ ଏଭଳିଆ ବିଭିନ୍ନ ସ୍ତର ରହିଛି। ଗୋଟେ ମହାରଥୀ ହଜାର ହଜାର ସୈନ୍ୟମାନଙ୍କ ସହ ଯୁଦ୍ଧ କରିପାରିବ, ମହାରଥୀର ଶକ୍ତି ଏତିକି ରହିଛନ୍ତି। ଭୀଷ୍ମ ଦ୍ରୋଣ ଏମାନେ ସବୁ ମହାରଥୀ, ଭୀଷ୍ମ ତାଙ୍କର ପିତା ଶାନ୍ତନୁ ତାଙ୍କୁ ଆଶୀର୍ବାଦ ଦେଇଥିଲେ ତମେ ଇଚ୍ଛା ମୃତ୍ୟୁ ତମେ ଯେତେବେଳେ ଚାହିଁବ ମୃତ୍ୟୁବରଣ କରିବ, ତେଣୁ ତାଙ୍କର ମୃତ୍ୟୁ କେମିତି ହବ, ସେ ଯଦି ନ ଚାହିଁବେ ତାଙ୍କର ମୃତ୍ୟୁ ହବନି। ଦ୍ରୋଣାଚାର୍ଯ୍ୟ ତାଙ୍କର ଏତେ ଶକ୍ତି ଥିଲା, ତାଙ୍କର ହାତରେ ଧନୁ ଥିଲା ମାନେ ଅସ୍ତ୍ର ଥିଲା ମାନେ ତାଙ୍କୁ ହତ୍ୟା କରିପାରିବେ ନାହିଁ, ଏତେ ତାଙ୍କର ସାମରିକ ଶକ୍ତି ରହିଛି। ଅଶ୍ୱତ୍ଥାମା ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଜୀବିତ ଅଛନ୍ତି, ଅମର, ସେ ମୃତ୍ୟୁବରଣ କରୁନାହାନ୍ତି। କର୍ଣ୍ଣ କେତେ ବିରାଟ ଯୋଦ୍ଧା, ଏଭଳି ଭାବରେ ଅନେକ ମହାରଥୀମାନେ ସବୁ ରହିଛନ୍ତି, କିନ୍ତୁ ତାଙ୍କ ବିରୁଦ୍ଧରେ ପାଣ୍ଡବମାନେ ଯୋଉ ରହିଛନ୍ତି ତାଙ୍କ ତୁଳନାରେ ଏମାନେ କିଛି ନୁହନ୍ତି। ପାଣ୍ଡବମାନଙ୍କର ଯେ ପୌତ୍ର ପରୀକ୍ଷିତ ମହାରାଜ, ସେ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ଯେ ମୋର ପିତାମହ ଅର୍ଜୁନ ଇତ୍ୟାଦି ଏମାନେ ଯେତେବେଳେ ଯାଉଥିଲେ କୁରୁକ୍ଷେତ୍ରରେ ଯୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନେ କିଭଳି ଥିଲେ ନା, ପାଣ୍ଡବମାନେ ଯୋଉ କୌରବ ଯୋଉ ମୁଖ୍ୟମାନେ ଅଛନ୍ତି ସେମାନେ ତିମିଙ୍ଗିଳ, ଆପଣମାନେ ଜାଣିଥିବେ କି ନାହିଁ, ତିମିଙ୍ଗିଳ ଗୋଟେ ମତ୍ସ୍ୟ ଜୀବ ଅଛି, ଜଳଜୀବ, ଯିଏକି ତିମିମାନଙ୍କୁ ମଧ୍ୟ ଗିଳି ଦଉଛି, ତିମିଙ୍ଗିଳ ତାକୁ କୁହନ୍ତି। ସେଭଳି ଭାବରେ ए पांडव मान सैन्य को से तिमिंगल भू परिस्थिति सत्वे एभली असुविधा सत्वे अर्जुन एवं अन्य पांडव माने विरुद्ध जयलाभ कले तेणु भीष्म द्रोण सम्मुखें जो रखिंट भगवान भगवान प्रकृत में अर्जुन भगवान जो कहते तुम युद्ध कर अर्जुन युद्ध करने कथा किंतु युद्ध करना कहीं भगवान चाहते समग्र मानव समाज को ज्ञान प्रदान करेंगे अर्जुन प्रकृत में ज्ञान ज्ञान अर्जुन ज्ञान कम ना ज्ञान अभाव ना अर्जुन हो सब भगवान भक्त भगवद गीता चतुर्थ अध्याय कही भगवान बहुनी मे व्यतीता जन्मानी तब चार्जुन तान्यं वेद सर्वाणी नतंग व्यक्त परंतप आम अनेक जन्म धरी जन्म ग्रहण करिचे भगवान सब समय आसर सखा हिसाब से अर्जुन आस किंतु भगवान से सब मन रखिंट अर्जुन से सब भूली जा अर्जुन हो भगवान भक्त सी हो भक्त जी भगवान आज्ञा को कार्यकारी करेंगे सी हो भक्त तेणु भगवान आदेश दौरान तुम युद्ध कर अर्जुन कह ना मुझ करी ना कारण कौन ना भगवान मोहग्रस्त कराचार्य मान टीकार कहते जो भगवान यही तांकर अर्जुन रथ को लेकर दुई पक्ष सैन्य मध्य रखिंट से कहते भीष्म द्रोण प्रमुख तो सर्व एवं महारथा उवास पार्थ पशेतान समवेतान कुरुणीति से कहते हे पार्थ तुम देख ये कुरु मैंने कौर मैंने उपस्थित अच्छे हाथ देख कही दौर आंगुठी देख कौन यही समय भगवान अर्जुन मन में मोहग्रस्त कर विषादग्रस्त कर तेणु भगवद गीतार प्रथम अध्याय होती विषाद अर्जुन विषाद जोग अर्जुन कौन सी विषाद हवा कथा नुह अर्जुन युद्ध करने कथा गौर मैंने विरोध में कते प्रकार चक्रांत कर मारियापाई कते प्रकार दुख सही अर्जुन पांडव मैंने तेणु बर्तमान जो परिस्थित आसी पहुंची सांगे सांगे अर्जुन युद्ध करने कथा अर्जुन युद्ध प्रस्तुत हो जाते अथवा व्यवस्थित दृष्ट धातराष्ट्र कपिध्वज प्रभृत शास्त्र संपादे धनुरुद्यम पांडव अर्जुन युद्ध करने प्रस्तुत हो जाते कि भगवान चाहते ना ना अर्जुन युद्ध कले ए भगवद गीतार ज्ञान भगवान केत क्या मनुष्य जाति को कमी उद्धार करेंगे भगवद गीतार ज्ञान जी न दिजाव ए भगवद गीतार जो ज्ञान भगवान देती ये हूँ समग्र समग्र जो रही वैदिक साहित्य तार सार जिनस समस्त वेदर सार जिनस भगवद गीतार कहर कहते चंद्रशेखर ब्रह्मचारी जी कहते सर्वपरिशोध गाव दुग्धा गपाल नंदन पार्थवत्सा सुधिभोक्ता दुग्धम गीता मृत महत समस्त उपनिषद वेद उपनिषद ये सब गाभी सहित तुलना कर मधुसूदन प्रभु गाभी गोरक्षा कही भगवद गीतार मत भगवान कही गोरक्षा अष्टादश अध्याय कहे समस्त उपनिषद जदि गोटे गाभी सहित तुलना कर गाभीर दुग्ध को किए दौंट ना स्वयं गोपाल नंदन भगवान स्वयं कृष्ण से गाभीर दुग्ध को दौंट किंतु दुध दुहे कौन आवश्यक जदि बाछुरी तार मार पन्नारे मुख न मार से क्षीर दबनी तेणुक अर्जुन हो वत्सा अर्जुन प्रश्न पचारे जदि प्रश्न न पचार उत्तर पाई आमर जदि मनरे जिज्ञासा ना आम ज्ञान को प्राप्त हो पार ना से वेदांत सूत्र व्यासदेव समस्त वैदिक शास्त्र रचना कर अंतिम वेदांत सूत्र रचना कले वेदांत सूत्र प्रथम सूत्र हूँ अथा तो ब्रह्म जिज्ञासा जड़े मानव जन्म पाई आम कह प्रकृत से मानव जन्म पाई केमी कह जदि तार ब्रह्म जिज्ञासा आरंभ होदि ब्रह्म जिज्ञासा आरंभ होना से पशुतुल्य अच्छा आमर कहते गोटे कीड़ू सी ଚନ୍ଦ୍ରଶେଖର ପ୍ରଭୁ କହୁଥିଲେ କ୍ରୀଡ଼ାରୁ ସେ ଗୋଟେ ହେଲେ ମୈତ୍ର ଋଷି ହେଲେ, ଭାଗବତମରେ ସେ ଜ୍ଞାନ ଦେଇଛନ୍ତି, ବିଦୁରଙ୍କୁ ଜ୍ଞାନ ଦେଇଛନ୍ତି, ଭାଗବତ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧରେ ମୈତ୍ର ଜ୍ଞାନ ଦେଇଛନ୍ତି ବିଦୁରଙ୍କୁ। ମୈତ୍ର ଜ୍ଞାନ ପ୍ରାପ୍ତରେ ଭଗବାନ ମୈତ୍ରଙ୍କୁ ଦେଇଛନ୍ତି ଜ୍ଞାନ, ଭଗବତ ଗୀତାରେ ଭଗବାନ ଅର୍ଜୁନକୁ ଜ୍ଞାନ ଦେଇଛନ୍ତି, ଭାଗବତମରେ ଉଦ୍ଧବ ଏବଂ ମୈତ୍ର ଏଇ ଦୁଇ ଜଣଙ୍କୁ ଜ୍ଞାନ ଦେଇଛନ୍ତି। ତେଣୁ ଏ ଯୋଉ ପାର୍ଥ ବର୍ଷା, ଯଦି ଆମେ ଆମେ ଯଦି ପ୍ରଶ୍ନ ପଚାରିବା, ଆମେ ଯଦି ବ୍ରହ୍ମ ଜିଜ୍ଞାସା ହଉଛି, ତାହେଲେ ବୁଝିବାକୁ ପଡିବ ଯେ ପ୍ରକୃତରେ ସେ ମାନବ ଜନ୍ମ ତାର ସାର୍ଥକ ହେଇଛି। ଯଦି ଆମେ ମାନବ ଜନ୍ମ ପ୍ରାପ୍ତ ହେଇ ଏଇ ଆମର ଜିଜ୍ଞାସା ଆସିଲାନି, ତାହେଲେ ଆମେ ସେଇ ପଶୁ ଭଳି ରହିଗଲେ। ଆହାର ନିଦ୍ରା ଭୟ ମୈଥୁନଂ ଚ ସାମାନ୍ୟ ଏତତ୍ ପଶୁ ଭି ନରାଣାମ ଧର୍ମଂ ହି ତେଷାଂ ଅଧିକ ବିଶେଷ ଧର୍ମେଣ ହୀନା ପଶୁ ଭି ସମାନ। ପଶୁ ଏବଂ ମନୁଷ୍ୟ ଭିତରେ କଣ ତଫାତ? ଆମର ଯୋଉ ଶରୀରର ଆବଶ୍ୟକତା ରହିଛି ଆହାର ନିଦ୍ରା ଭୟ ମୈଥୁନ, ଏ ଚାରୋଟି ପଶୁଙ୍କର ଯାହା ଅଛି ମନୁଷ୍ୟଙ୍କର ମଧ୍ୟ ସେୟା ଅଛି। ତେଣୁ ମନୁଷ୍ୟ କୋଉ ଦୃଷ୍ଟିରୁ ଉନ୍ନତ ନା ଧର୍ମ ଦୃଷ୍ଟିରୁ ଉନ୍ନତ? ଧର୍ମଂ ହି ତେଷାଂ ଅଧିକ ବିଶେଷ। ଆପଣମାନେ ଆଜି ଭଗବତ ଗୀତା ଯଜ୍ଞ କରିଛନ୍ତି, ଭଗବତ ଗୀତା ଶ୍ରବଣ କରିବା ପାଇଁ ଉପସ୍ଥିତ ଅଛନ୍ତି, ଇଏ ହଉଛି ମାନବ ଜନ୍ମର ବିଶେଷତା। ପଶୁମାନେ ସେସବୁ କରିପାରିବେ ନାହିଁ, ପଶୁମାନଙ୍କର ଚେତନା ଏତେ ଉନ୍ନତ ନୁହଁ। ତେଣୁ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି, ବର୍ଷା ପାର୍ଥ ବର୍ଷା, ମୁଖ୍ୟ ଭଗବତ ଗୀତାରେ ମୁଖ୍ୟତଃ ଷୋହଳଟି ପ୍ରଶ୍ନ ରହିଛି ଅର୍ଜୁନଙ୍କର, ସେଇ ଷୋହଳଟି ପ୍ରଶ୍ନର ଯଦି ଉତ୍ତର ଆପଣ ପାଇବେ ତାହେଲେ ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନ ଆପଣ ପ୍ରାପ୍ତ ହେବେ। ତେଣୁ ସୁଧି ଭୋକ୍ତା, ଏମାନେ ଗାଈ ଦୁହୁଁଛନ୍ତି, ଭଗବାନ ଗାଈ କ୍ଷୀର ଦୁହୁଁଛନ୍ତି, ପ୍ରକୃତରେ ସେ ଯୋଉ ଗାଭୀ ସିଏ ହଉଛନ୍ତି ସେଇ ଭଗବାନଙ୍କର ଶକ୍ତି। ଭଗବାନ କହିଲେ ସମସ୍ତ ଜ୍ଞାନ ତାଙ୍କ ପାଖରେ ଅଛି, ସେ ହିଁ ଭଗବାନ ଜ୍ଞାନ ଦଉଛନ୍ତି, ଏଇ ଶାସ୍ତ୍ର ମାଧ୍ୟମରେ ସେ ଜ୍ଞାନ ଦଉଛନ୍ତି, ସବୁ ଶାସ୍ତ୍ର ଭଗବାନ ଠାରୁ ଆସିଛନ୍ତି। ଅସ୍ୟ ନିଶ୍ୱସିତ କାଳ ନିଶ୍ୱସିତ ମେତତ୍ ରିକ୍ ସାମ ଯଦୁ ହେଇଥିବ, ତାଙ୍କର ନିଶ୍ୱାସରେ ବୈଦିକ ସବୁ ଶାସ୍ତ୍ର ସବୁ ଆସୁଛନ୍ତି ଭଗବାନଙ୍କର। ତେଣୁ ଭଗବାନ ଯୋଉ ଗାଈ ଦୁହିଁକିରି ଯୋଉ ଦୁଗ୍ଧ ଅମୃତ ଦଉଛନ୍ତି, ଅର୍ଜୁନ ମୁଖ ମାରିକିରି ଯୋଉ ପ୍ରଶ୍ନ ପଚାରିକି ଯୋଉ ଗୀତାରୂପକ ଅମୃତ ଆମେ ପ୍ରାପ୍ତ ହଉଛେ, ଇଏ ହଉଛି ସୁଧି ଭୋକ୍ତା। ଯୋଉମାନେ ସାଧୁ ଯୋଉମାନେ ଭକ୍ତ ସେମାନେ ଏଇଟାକୁ ଉପଭୋଗ କରିବେ ଭଗବତ ଗୀତା ଅମୃତ। ଗୀତା ଶାସ୍ତ୍ର ଇଦମ୍ ପୁଣ୍ୟଂ ଯାହା ପଠେ ପ୍ରହେତ ପୁମାନ ବିଷ୍ଣୁ ପଦମ ଆପ୍ନୋତି ଭୟ ଶୋକାଦି ବର୍ଜିତା। ଯୋଉମାନେ ଗୀତା ଶାସ୍ତ୍ରକୁ ଅଧ୍ୟୟନ କରିବେ, ଯୋଉମାନେ ଗୀତା ଶାସ୍ତ୍ରକୁ ଶ୍ରବଣ କରିବେ, ଅନ୍ୟତ ଏବଂ ଅଜାନତ ସୁତ ଅନ୍ୟ ଉପାସତେ ତେ ବି ଚାହାନ୍ତି ତରନ୍ତି ଏବଂ ମୃତ୍ୟୁ ଶ୍ରୁତି ପରାୟଣ। କେବଳ ଜଣେ ଶ୍ରବଣ କରିବ ଭଗବତ ଗୀତା ତାହେଲେ ସେ ମୃତ୍ୟୁକୁ ପାର ହେଇଯିବ। ମୃତ୍ୟୁକୁ ପାର ହେବା କେତେ କଷ୍ଟ, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ, ସବୁବେଳେ ସେମିତି ଜନ୍ମ ମୃତ୍ୟୁ ଚକ୍ରରେ ସମସ୍ତେ ଘୁରି ବୁଲୁଛନ୍ତି, କିନ୍ତୁ କିଏ ପାର ହଉଛି ନା? ଇଏ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାହି ମୁରାରେ, ଶଙ୍କରାଚାର୍ଯ୍ୟ କହୁଛନ୍ତି ଆଦି ଶଙ୍କରାଚାର୍ଯ୍ୟ। ଏ ସଂସାରକୁ ପାର ହେବା ସହଜ ନୁହଁ, ବହୁ ଦୁସ୍ତାରେ ଜଣେ ନିଜ ଚେଷ୍ଟାରେ ପାର ହେଇପାରିବ ନାହିଁ, କିନ୍ତୁ କୃପା ପାରେ ପାହି ମୁରାରେ, ମୁରାରୀଙ୍କର ଯଦି କୃପା ଆମେ ପ୍ରାପ୍ତ ହେବା ତାହେଲେ ସଂସାରକୁ ପାର ହେଇଯିବା, ମୃତ୍ୟୁ ସଂସାରକୁ ପାର ହେଇଯିବା କେବଳ ଭଗବତ ଗୀତା ଶ୍ରବଣ ମାଧ୍ୟମରେ। ଶଙ୍କରାଚାର୍ଯ୍ୟ କହୁଛନ୍ତି ଭଗବତ ଗୀତା କିଞ୍ଚିତ ଧୀତା ଗଙ୍ଗା ଜଳ ଲବ କଣିକା ପିତା ସକୃତ ପିଜେନା ମୁରାରେ ସମର୍ଚ୍ଚା କ୍ରିୟତେ ତସ୍ୟ ମେନନ ଚର୍ଚ୍ଚା ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ଭଗବତ ଗୀତା କିଞ୍ଚିତ ଅଧିତା, ଆମେ ଭଗବତ ଗୀତାରେ 700 ଶ୍ଳୋକ ଅଛନ୍ତି, ଆମେ ଆଜି ଆମେ କେତେ କଥା କହିବା, କେତେ ଶ୍ଳୋକ କହିବା, କିଛି ଶ୍ଳୋକ ତ ଆପଣ ଶୁଣିବେ, କିଞ୍ଚିତ ଅଧିତା କିଛି ଆପଣ ଅଧ୍ୟୟନ କରନ୍ତୁ ବା ଶ୍ରବଣ କରନ୍ତୁ। ଗଙ୍ଗା ଜଳ ଲବ କଣିକା ପିତା, ଅଳ୍ପ କିଛି ଗଙ୍ଗା ଜଳ ପାନ କରନ୍ତୁ, ପ୍ରଭୁ କହୁଥିଲେ ଗଙ୍ଗା ଜଳ ବିଷୟରେ, ଅଳ୍ପ ଟିକେ ଗଙ୍ଗା ଜଳ ପାନ କରନ୍ତୁ। ଏବଂ ସକୃତ ବି ଯେନ ମୁରାହାରେ ସମର୍ଚ୍ଚା, ମାତ୍ର ଥରେ ଯଦି ଜଣେ ଭଗବାନ ମୁରାହାରୀଙ୍କର ଅର୍ଚ୍ଚନା କରିଛନ୍ତି, ଆରାଧନା କରିଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଥରେ ମାତ୍ର ଯଦି ଭଗବାନଙ୍କର ନାମ ଉଚ୍ଚାରଣ କରିଛନ୍ତି, ଥରେ ମାତ୍ର ଯଦି ଭଗବାନଙ୍କର ଅର୍ଚ୍ଚନା କରିଛନ୍ତି, ତାହେଲେ କ୍ରିୟତେ ତସ୍ୟ ଜମେନ ନ ଚର୍ଚ୍ଚା। ଜମ ଆଉ ଚିତ୍ରଗୁପ୍ତଙ୍କୁ ପାଞ୍ଚି ମଗେଇବେନି, ଦେଖ କଣ ହେଇଛି ତାହା, ତାହାର ଚର୍ଚ୍ଚା ଆଉ କରିବେନି, ସିଏ ଭଗବତ ଧାମକୁ ପଳେଇବେ, ଆଉ ମୃତ୍ୟୁ ସଂସାରକୁ ଆସିବେନି। କିନ୍ତୁ ଆମେ ଯଦି ଭଗବାନ କଥା ପ୍ରତି ଆମର ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ୍ୟ ପରନ୍ତପ ଅପ୍ରାପ୍ୟ ମାଂ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନି, ଯଦି ଆମେ ଭଗବତ ଗୀତା ପାଠ କରିବା ନାହିଁ, ଭଗବତ ଶରଣରେ ଯିବା ନାହିଁ, ଭଗବାନ କଥାରେ ବିଶ୍ୱାସ କରିବା ନାହିଁ, ଶ୍ରଦ୍ଧା କରିବା ନାହିଁ, ଏ ଧର୍ମରେ ବିଶ୍ୱାସ କରିବା ନାହିଁ, ତାହେଲେ ଭଗବାନଙ୍କୁ ଆମେ ପ୍ରାପ୍ତ ହେଇପାରିବା ନାହିଁ। ଅପ୍ରାପ୍ୟ ମାଂ ନିବର୍ତ୍ତନ୍ତେ, ଭଗବାନ ପ୍ରାପ୍ତ ନହେଲେ କ'ଣ ହବ ନା, ମୃତ୍ୟୁ ସଂସାର ବର୍ତ୍ତମାନି, ଏଇ ପୁନରପି ଜନନମ ପୁନରପି, ମୃତ୍ୟୁ ସଂସାରକୁ ଆମେ ଆସିବା। ତେଣୁ ଭଗବତ ଗୀତା ଯେଉଁ କୁହାଯାଇଛି, ଆମକୁ ଏଇ ଭଗବତ ଗୀତାର ଅମୃତ ପ୍ରଦାନ କରିବା ପାଇଁ ଭଗବାନ ଅର୍ଜୁନକୁ ମୋହଗ୍ରସ୍ତ କରେଇଲେ, ଯେଉଁଥିପାଇଁ ଅର୍ଜୁନ ମୋହଗ୍ରସ୍ତ ହେଇଗଲେ, ସେ କହିଲେ ନା ମୁଁ ଯୁଦ୍ଧ କରିବି ନାହିଁ, ମୁଁ କେମିତି ଏମାନଙ୍କ ସହ ଯୁଦ୍ଧ କରିବି, ପାପ କାର୍ଯ୍ୟ କେମିତି କରିବି, ଯଦି ଏମାନଙ୍କର ଯେଉଁ ମୁଖ୍ୟ ଅଛନ୍ତି, ତାଙ୍କର କୁଳର ଯିଏ ମୁଖ୍ୟ, ତାଙ୍କର ସେମାନେ ଯଦି ପତନ ହବ, କୁଳକ୍ଷୟ ପ୍ରଣଶନ୍ତି କୁଳ ଧର୍ମ ସନାତନ, ଧର୍ମେ ନଷ୍ଟେ କୁଳ କୃଷ୍ଣ ଅଧର୍ମ ଭବତୀ ଉତ ଅଧର୍ମ ଭବତୀ କୃଷ୍ଣ ପ୍ରଦୂଷନ୍ତି କୁଳ ସ୍ତ୍ରୀୟ ସ୍ତ୍ରୀ ସୁଦୃଷ୍ଟ ଅଶୁଭା ସ୍ନେହ ଯାହାତେ ବର୍ଣ୍ଣ ଶଙ୍କର ଶଙ୍କର ନରକା ଏବ କୁଳଘ୍ନ କୁଳ ସେଚ ପତନ୍ତି ପିତର ହିଏସା ଲୁପ୍ତ ପିଣ୍ଡ ଦକ୍ଷ କ୍ରିୟା। ଯଦି ଆମେ ବର୍ତ୍ତମାନ ଯୁଦ୍ଧ କରିବା, ଏମାନେ ସବୁ ଯଦି ମୃତ୍ୟୁବରଣ କରିବେ, ତାହେଲେ ତାଙ୍କର ସ୍ତ୍ରୀମାନେ ବିଧବା ହେଇଯିବେ, ସେମାନେ ଦୁଷ୍ଟା ଚରିତ୍ର ହେଇଯିବେ, ତାଙ୍କ ସନ୍ତାନ ଜରଜ ସନ୍ତାନ ଯାହା ଦେବ, ଏବଂ ବର୍ଣ୍ଣଶଙ୍କର ଦ୍ୱାରା ସମାଜରେ ବିଭିନ୍ନ ପ୍ରକାର ଉତ୍ପତ୍ତି ଉତ୍ପାଦ ସୃଷ୍ଟି ହେବ। ବର୍ତ୍ତମାନ ଭୌତିକ ଜଗତରେ ଆମେ ଦେଖିବା କେତେ ପ୍ରକାର ଯୁଦ୍ଧ ଚାଲିଛି, କେତେ ପ୍ରକାର ଉତ୍ପାଦ ସୃଷ୍ଟି ହେଉଛି, ତାର କାରଣ ହେଉଛି ଏଇଟା, ଯାହା ଅର୍ଜୁନ ଆଶଙ୍କା କରିଥିଲେ ବିଷାଦ କରିଥିଲେ, ତାର କାରଣ ହେଉଛି ଏଇଟା। କିନ୍ତୁ ଅର୍ଜୁନ ଭଗବାନଙ୍କର କଥାକୁ ଗ୍ରହଣ କଲେ ନାହିଁ, କାହିଁକି ଭଗବାନ ଚାହାନ୍ତି ଅର୍ଜୁନ ଏଇଟା ଗ୍ରହଣ ନ କରନ୍ତୁ, ଯାହାଫଳରେ କି ଆମେ ଭଗବତ ଗୀତାର ଜ୍ଞାନ ଅର୍ଜୁନଙ୍କ ମାଧ୍ୟମରେ ସମସ୍ତ ମାନବ ସମାଜକୁ ପ୍ରଦାନ କରିବା। ତେଣୁ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି, 2-18 ଏହି 17 ଅଧ୍ୟାୟରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି, 3 ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ଗୋଟେ ହେଉଛି ଗୁହ୍ୟ ଜ୍ଞାନ, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ, ଏବଂ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ଏଇ 18 ଅଧ୍ୟାୟ ଯେଉଁ ରହିଛନ୍ତି, ତାକୁ 3 ଭାଗରେ ବିଭକ୍ତ କରାଯାଉଛି। ପ୍ରଥମ 6 ଅଧ୍ୟାୟ କର୍ମଯୋଗ, ମଝିରେ ଯେଉଁ 6 ଅଧ୍ୟାୟ ଭକ୍ତିଯୋଗ, ଆଉ ଅନ୍ତିମରେ ଯେଉଁ 6 ଅଧ୍ୟାୟ ଇଏ ହେଉଛି ଜ୍ଞାନ ଯୋଗ। 3 ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ ଜ୍ଞାନ। ତେଣୁ ପ୍ରଥମେ ଗୁହ୍ୟ ଜ୍ଞାନରୁ ଭଗବାନ ଆରମ୍ଭ କରିଛନ୍ତି ଦ୍ୱିତୀୟ ଅଧ୍ୟାୟରେ। ପ୍ରଭୁ କହୁଥିଲେ ଯେ ଅର୍ଜୁନ ଭଗବାନଙ୍କ ଶରଣରେ ନ ଯିବା ପର୍ଯ୍ୟନ୍ତ ଭଗବାନ ଜ୍ଞାନ ଦେଇନାହାନ୍ତି। ତେଣୁ ସେଇଭଳିଆ ଆମେ ଯଦି ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ନ ଯିବା, ଆମେ ମଧ୍ୟ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ଅର୍ଜୁନ କହୁଛନ୍ତି, କାର୍ପଣ୍ୟ ଦୋଷ ଉପହତ ସ୍ୱଭାବ ପୁଚ୍ଛାମି ତ୍ୱଂ ଧର୍ମ ସମ୍ମୂଢ ଚେତା ଯଶ୍ରେୟ ସା ନିଶ୍ଚିତମ ଗୃହୀତନ୍ମେ ଶିଷ୍ୟ ସ୍ତେହମ ସା ଧିମାନ୍ତମ ପ୍ରପନ୍ନମ। ମୁଁ ଆପଣଙ୍କ ଶରଣରେ ଗଲି, ଆମର ଶ୍ରେୟ କ'ଣ ମୁଁ ଜାଣିପାରୁନି। ପ୍ରକୃତ ଆମେ ମଧ୍ୟ ଜାଣିନା ଆମର ଶ୍ରେୟ କ'ଣ। ଆମେ ଭାବୁଛେ ଆମେ ଅଧିକ ପାଠ ପଢ଼ିବା, ବା ଅଧିକ ଧନ ରୋଜଗାର କରିବା, ବା ଅଧିକ କ୍ଷମତା ପ୍ରାପ୍ତ ହେବା, ଅଧିକ ଉପଭୋଗ କରିବା, ଇଏ ହେଉଛି ଆମର ଜୀବନର ଆବଶ୍ୟକ, ଇଏ ହେଉଛି ଜୀବନର ଶ୍ରେଷ୍ଠ ଜିନିଷ ଶ୍ରେୟ। କିନ୍ତୁ ପ୍ରକୃତରେ ଶ୍ରେୟ କ'ଣ ଆମେ ଜାଣିନେ। ଆମେ ଜଣେ ଯଦି ଉପଯୁକ୍ତ ଗୁରୁଙ୍କର ଶରଣରେ ଯିବା, ତାଙ୍କୁ ଯଦି ଏହି ପ୍ରଶ୍ନ ପଚାରିବା, ଅର୍ଜୁନ ଯେମିତି ଭଗବାନ ପଚାରିଥିଲେ, ସେତେବେଳେ ସେ ଉପଯୁକ୍ତ ଗୁରୁ ଯିଏ ଆପଣମାନଙ୍କୁ ସେ ଜ୍ଞାନ ପ୍ରଦାନ କରିବେ। ଭଗବତ ଗୀତାର ଯେଉଁ ଜ୍ଞାନ, ଯଦି ଗୁରୁ ଉପଯୁକ୍ତ ଗୁରୁଙ୍କର ଶରଣରେ ନ ଯିବା, ଆମେ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ, ଆମେ ନିଜେ ପାଠ କରି ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। आमर इस्कॉन प्रति श्रद्धा आचार्य श्रीमद एसी भक्ति विधान स्वयं प्रभुपाद महाराज कहते जमी आप मार्केट रे आपर ये जगह ना हो कौन महाल बलदिया महाल मार्केट अच्छी सब प्रकार जूनागढ़ मार्केट अच्छी बहुत बही पत्र मिलू मेडिकल बही भी मिलू कि मेडिकल बही पढ़ी मेडिकल साइंस बही पढ़ी किए जन डॉक्टर हो पार ना जन डॉक्टर हाँपी हेले जन मेडिकल कॉलेज रे एडमिशन ना पड़ो से जन गुरु जी सार शिक्षा ग्रहण कले परीक्षा देखिए पास कले से डाक्तर हे ना डाक्तर हो पारे पढ़ी जन भगवत गीतार ज्ञान जदि रही ये रहस्य चतुर्थ भगवान कहे आम निज मध्यम पढ़ी जापर ना जन उपयुक्त गुरु शरण गले आम ये ज्ञान प्राप्त हवा तेणु अर्जुन जन आदर्श छात्र हिसाब से गुरु भगवान शरण जा भगवान गुरु हिसाब जगत गुरु वसुदेव सुतं देवं कंस चाणुर्मर्दन देवकी परमानंदं कृष्ण वंदे जगत गुरु कृष्ण हो जगत गुरु तेणु अर्जुन सौभाग्य था से भगवान डायरेक्ट संग लाभ करते सीधा साल संग प्राप्त होते तेणु से शरण जा तेणु आम तो सीधा साल भगवान शरण जापर ना तेणु आम जन गुरुदेव शरण जावा जी तर गुरुदेव शरण जाए तर गुरुदेव शरण जा परंपर से जी भगवान ज्ञान प्राप्त होती से ही परंपर जी आम जावा मैंने उपयुक्त गुरु जावा ज्ञान प्राप्त हवा तेणु अर्जुन जो भगवान शरण में गले भगवान ज्ञान देवा आरंभ कर प्रथम से कह तुम तो बहुत बुद्धिमान भाई कथ कौ किंतु प्रकृत में जो मैंने बुद्धिमान व्यक्ति जो विषय सूचना करते ना तुम से विषय ही सूचना करोच पंडिता तुम बहुत विद्वान भाई कथ कौ कि विद्वान व्यक्ति मैंने जहाँ विषय चिंता करते ना तुम से विषय चिंता कर शरीर संबंध चिंता जो कर पशु मैंने कर पशु मैंने चिंता करमें भल रहा शरीर केमी ठीक रहा चिंता कर तुम्हें चिंता कर तुम पशु कौन उन्नत पंडित मैंने कौ विषय चिंता करती ना आत्मा विषय चिंता करते देहीनोस्मिन यथा देहे कुमारं यौवनं जरा तथा देहांतर प्राप्ति धीरस्तत्र न मुह्यति जमी आम समस्ते प्रथम छोट पिला पुणी बाड़क अवस्था हेले बाड़िका अवस्था प्राप्त हेले जीवन जौवन अवस्था प्राप्त हेले बुद्ध अवस्था प्राप्त हवा एवं अंतिम शरीर त्याग करवा किंतु ये जो शरीर परिवर्तन हेले आमर परिवर्तन होनी आमे जो छोट शरीर थिले वर्तमान से वृद्ध शरीर मध्य रही है मृत्यु जो आम मृत्यु आसो से शरीर त्याग कर आ गोटे शरीर प्राप्त हवा तेणु जो मैंने धीर व्यक्ति से विचलित हमें ना मृत्यु समय विचलित हमें ना ये आत्मा सम्बन्ध ज्ञान ये हूँ गुह्य ज्ञान तेणु द्वितीय आस्ते आस्ते भाव विभिन्न प्रकार ज्ञान देकर तृतीय अध्याय भगवान कहते तुम्हें ये जो शरीर रही शरीर तुम उन्नत इंद्रियाणी प्राणी आहु इंद्रियो पर मन मनसस्तु पराबुद्धि जो बुद्धि परतस्तु स आमर जो शरीर रही शरीर में दस टी इंद्रिय रही पांचटी कर्मेन्द्रिय पांचटी ज्ञानेन्द्रिय कर्ण चक्षु नासिका जिह्वा त्वक ये हूँ पांचटी ज्ञानेन्द्रिय ये ज्ञानेन्द्रिय मध्यम आम ज्ञान प्राप्त होचे किंतु आम ये इंद्रिय नुहे आम हूँ इंद्रिय ऊर्धरे इंद्रियाणी प्राणी आवर इंद्रिय परम मन इंद्रिय ठार ऊर्ध हूँ मन मन हूँ बहुत शक्तिशाली मन द्वारा आम कंट्रोल्ड हो मन आमको निजर अधीन रखी भगवद गीता षष्ठ अध्याय भगवान कहे बंधुर आत्मा आत्मनस्त जैनात्मेव आत्मनाजित अनात्मनस्त शत्रुते वर्तितात्मेव शत्रुवत् से मन आम बंधु जदि आम मन को निज अधीन रखीचे कि मन आम शत्रु जदि आम मनर अधीन रहीचे हमर प्रभुपाद महाराज कहते माइंड इज ए बैड मास्टर बट ए गुड सर्वेंट मन हूँ गोटे ଭଲ ସେବକ କିନ୍ତୁ ଗୋଟେ ମନ୍ଦ ସେ ମାଲିକ। ମନରେ ଯଦି ଆମେ ଅଧୀନ ରହିଯିବା ତାହେଲେ ଆମ ମନ ନେଇକି ଆମକୁ ନର୍କୁପ ପଳେଇବ, କିନ୍ତୁ ଯଦି ଆମେ ମନକୁ ନିଜ ଅଧୀନରେ ରଖିବା ସଭି ମନ କୃଷ୍ଣ ପଦାର ବିନ୍ଦୟୁ ବଚାଂସି ବୈକୁଣ୍ଠ ଗୁଣାନ ବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଷୁ ଶ୍ରୁତିଂ ଚକାର ଅଚ୍ୟୁତ ସତ୍ କଥୋଦୟ। ମନକୁ ଯଦି ଆମେ ନିଜ ଅଧୀନରେ ରଖିବା, ଭଗବାନଙ୍କର ସ୍ମରଣ କରିବା, ମନରେ ମନ୍ମନା ଭାବ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ। ଆମେ ପରେ କହିବା, ମନରେ ଭଗବାନଙ୍କୁ ଚିନ୍ତା କରିବା, ସଭି ମନ କୃଷ୍ଣ ପଦାର ବିନ୍ଦୟୁ ବଚାଂସି ବୈକୁଣ୍ଠ ଗୁଣାନ ବର୍ଣ୍ଣନେ। ଆମର ଯୋଉ ଜିହ୍ୱା ରହିଛି, ଏ ଜିହ୍ୱା ହଉଛି ଆମେ ଜିହ୍ୱା ଦ୍ୱାରା ଆମେ ଭଗବାନଙ୍କର ଗୁଣଗାନ କରିବା, କିଛି ନହେଲେ ମଧ୍ୟ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବା। ପଚାଶ ବୈକୁଣ୍ଠ ଗୁଣାନ ବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଷୁ, ଆମର ଯୋଉ ହାତ ରହିଛି ଏ ହାତ ଦ୍ୱାରା ଆମେ ଭଗବାନଙ୍କର ମନ୍ଦିର ସେବା କରି ମାର୍ଜନ କରିବା। ଏବଂ ଶ୍ରୁତିଂ ଚକାରା ଚ୍ୟୁତ ସତ୍ କଥୋଦୟ, ଆମର ଯୋଉ କର୍ଣ୍ଣ ରହିଛି ଏ କର୍ଣ୍ଣଟାକୁ କେମିତି ବ୍ୟବହାର କରିବା, ନା ଭଗବାନ କଥା ଶୁଣିବାରେ। ତେଣୁ ମନ ମନଠାରୁ ସେଥିପାଇଁ ଆମର ଯୋଉ ଇସ୍କନର ଯିଏ ଗୁରୁଦେବ ପ୍ରଭୁପାଦ ମହାରାଜ, ତାଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ କହିଲେ ତମେ ସକାଳ ହେଲେ ମନକୁ 100 ଝାଡୁ ପାହାର ଦବ, ରାତି ହେଲେ 100 ଜୋତା ପାହାର ଦବ। ମନକୁ ଯଦି ଆମେ ମନର ଅଧୀନରେ ରହିଯିବା ତାହେଲେ ଆମ ମନ ଆମକୁ ନର୍କକୁ ନେଇଯିବ, କିନ୍ତୁ ମନକୁ ଆମକୁ ନିଜ ଅଧୀନରେ ରଖିବାକୁ ପଡ଼ିବ। ଷଷ୍ଠ ଅଧ୍ୟାୟରେ ଅର୍ଜୁନ କହିବେ ଚଞ୍ଚଳଙ୍ଗୀ ମନ କୃଷ୍ଣ, ଏ ମନକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ, କିନ୍ତୁ ଭଗବାନ ତାର ଉପାୟ ଦେବେ କେମିତି ଆମେ ମନକୁ ନିୟନ୍ତ୍ରଣ କରିବା। ଏ ମନ ହିଁ ହେଉଛି ସବୁକିଛିର ମୂଳ। ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଇନ୍ଦ୍ରିୟାଣି ପରାନ୍ୟା ଓ ଇନ୍ଦ୍ରିୟ ଭିଓ ପରମ ମନ ମନସ୍ତୁ ପରା ବୁଦ୍ଧି, ମନରୁ ଆହୁରି ଉର୍ଦ୍ଧ୍ୱରେ ରହିଛି ବୁଦ୍ଧି, ଆମର ଯୋଉ ବୁଦ୍ଧି ରହିଛି ଏବଂ ବୁଦ୍ଧିରୁ ଉର୍ଦ୍ଧ୍ୱରେ ରହୁଛନ୍ତି ଅହଂକାର। ଅହଂ ମୁଁ ଯୋଉ କହୁଛେ ଆମେ ଅହଂ, ଆମେ ଯୋଉ ପରିଚୟ ପଚାରୁଛେ ଆପଣଙ୍କର ପରିଚୟ କ'ଣ, ଆପଣ କହୁଛନ୍ତି ମୋର ନାମ ହେଉଛି ଅମକ, ମୋର ଘର ହେଉଛି ପଲାସ ବା ବଳଦମାଲ, ଆପଣ ଏଇ ପରିଚୟ ଦେଉଛେ। ଏ ବୁଦ୍ଧି ଆମର ଏ ଅହଂକାର, ଆମେ ନିଜକୁ ଏଇଭଳି ଭାବରେ ଭାବୁଛେ, ଆମର ଶରୀର ପରିଚୟ ଦେଉଛେ, କିନ୍ତୁ ଆମେ ପ୍ରକୃତରେ ଏ ଶରୀର ନୁହଁ। ଏ ଅହଂକାର ହେଉଛି ଫଲ୍ସ ଇଗୋ ପ୍ରଭୁପାଦ ମହାରାଜ କହନ୍ତି, ଇଏ ପ୍ରକୃତ ଆମର ଅହଂକାର ନୁହଁ। ପ୍ରକୃତ ଅହଂକାର କ'ଣ, ଅହଂ ବ୍ରହ୍ମାସ୍ମି। ଆମର ଚୈତନ୍ୟ ମହାପ୍ରଭୁ ଯିଏ 5528 ବର୍ଷ ତଳେ ଭଗବତ ଗୀତାର ଜ୍ଞାନ ଦେଇଥିଲେ, ସେ 528 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଛନ୍ତି, ନଦିଆ ନବଦ୍ୱୀପରେ ଜନ୍ମଗ୍ରହଣ କରି 24 ବର୍ଷ କାଳ ସେଠି ଲୀଳା କରି ବାକି 24 ବର୍ଷ ଏଇ ପୁରୀଧାମରେ କଟେଇଛନ୍ତି, ଆମର ଓଡ଼ିଶାରେ ପୁରୀଧାମରେ କଟେଇଛନ୍ତି। ସେ ଆମର ପରିଚୟ ଦେଉଛନ୍ତି, ନାହଂ ବିପ୍ରୋ ନଚ ନରପତି ନ ବୈଶ୍ୟ ଶୂଦ୍ରବା ନାହଂ ବର୍ଣ୍ଣୀ ନଚ ଗୃହପତି ନ ବନସ୍ଥ ଜତିବା କିନ୍ତୁ ପ୍ରଦ୍ୟୋ ନିଖିଳ ପରମାନନ୍ଦ ପୂର୍ଣ୍ଣାମୃତାବ୍ଧେର ଗୋପୀ ଭର୍ତ୍ତୁର ପଦକମଳେ ଓ ଦାସ ଦାସାନୁ ଦାସ। ଆମେ ପ୍ରକୃତରେ ଆମର ପରିଚୟ କ'ଣ, ଆମେ ବ୍ରାହ୍ମଣ ନୁହଁ ବା କ୍ଷତ୍ରିୟ ନୁହଁ ବା ବୈଶ୍ୟ ନୁହଁ ବା ଶୂଦ୍ର ନୁହଁ ବା ବ୍ରହ୍ମଚାରୀ ନୁହଁ ବା ଗୃହସ୍ଥ ନୁହଁ ବା ବାନପ୍ରସ୍ଥୀ ନୁହଁ ବା ସନ୍ନ୍ୟାସୀ ନୁହଁ, ତାହେଲେ ଆମେ କିଏ, ନା ପ୍ରଦ୍ୟୁନ ନିଖିଳ ପରମାନନ୍ଦ ପୂର୍ଣ୍ଣାମୃତାବ୍ଧେର, ଭଗବାନ ଯିଏକି ନିଖିଳ ପରମ ଆନନ୍ଦର ସ୍ରୋତ, ସେ ହେଉଛି ପୂର୍ଣ୍ଣ ଅମୃତ, ତାଙ୍କର ସେ ହେଉଛି ଗୋପୀ ଭର୍ତ୍ତୁ, ଗୋପୀମାନଙ୍କର ସେ ହେଉଛି ପାଳନକାରୀ। ସେ ଗୋପୀ ଭର୍ତ୍ତୁର ପାଦ କମଳେୟୋ ଦାସ ଦାସାନୁ ଦାସ, ତାଙ୍କର ପାଦ ପଦ୍ମରେ ଆମେ ସିଧାସଳଖ ଦାସ ହେଇପାରିବାନି ଭଗବାନଙ୍କର। ଆଦିପୁରାଣରେ ଭଗବାନ କହୁଛନ୍ତି ନତେ ମେ ଭକ୍ତ ଜନାପାର୍ଥ ଯେ ମେ ଭକ୍ତ ଜନାପାର୍ଥ ମତ ଭକ୍ତାନାନ୍ତ ଯେ ଭକ୍ତା ତେ ମେ ଭକ୍ତ ତମାମତା। ଯିଏ କହେ ମୁଁ ଆପଣଙ୍କ ଭକ୍ତ ହେଇଗଲି ଭଗବାନ, ମୁଁ ଆପଣଙ୍କର ଭକ୍ତ ହେଇଗଲି, ଭଗବାନ କହୁଛନ୍ତି ସେ ମୋର ଭକ୍ତ ନୁହଁ, ଯେ ମୋର ଭକ୍ତର ଭକ୍ତ ସେ ହେଉଛି ପ୍ରକୃତର ଭକ୍ତ। ତେଣୁ ମହାପ୍ରଭୁ କହିଲେ ଗୋପୀ ଭର୍ତ୍ତୁର ପଦକମଳ ଦାସ ଦାସାନୁ ଦାସ, ଭଗବାନଙ୍କର ଯେ ଦାସ ତାଙ୍କର ଦାସ ଦାସଙ୍କର ଦାସ ଦାସଙ୍କର ଦାସଙ୍କର ଦାସ ସିଏ ହେଉଛି ପ୍ରକୃତ, ଆମର ପରିଚୟ ହେଉଛି ସେଇଟା। ଏଇ ପ୍ରସଙ୍ଗରେ ଆମେ ଗୋଟେ କଥା କହିବା, ଜଣେ ଏଇ ପରମ୍ପରାରେ ଯିଏ ଆସୁନାହାନ୍ତି ସେ କହୁଛନ୍ତି ଆମେ ଭଗବାନଙ୍କର ଦାସ, ତେଣୁ ସେ ଜଣେ ଗୁରୁ ଆସିଥିଲେ ସେ ପରମ୍ପରାରେ ଆସୁନାହାନ୍ତି, ସେ କହିଲେ ସେ ତାଙ୍କର ଶିଷ୍ୟକୁ ମନ୍ତ୍ର ଦେଲେ ଯେ ତମେ ଏଇ ମନ୍ତ୍ରଟି ସବୁବେଳେ ଉଚ୍ଚାରଣ କରିବ। କଣ? ଦାସୋହମ୍ ସଦାସୋହମ୍, ସଦା ମୁଁ ହଉଛି ସବୁବେଳେ ଭଗବାନ, ଭଗବାନ ଯାହା ସ ଅହମ୍, ସଦା ମୁଁ ସବୁବେଳେ ପାଇଁ ଭଗବାନ। ଯେଉଁଭଳି ଭାବରେ ଭଗବାନ ପରିସ୍ଥିତି ରହିଛି ମୁଁ ମଧ୍ୟ ସେଇଭଳି ଭାବରେ ମୋର ପ୍ରକୃତ ପରିଚୟ ସେଇଟା ସଦାସୋହମ୍। ତେଣୁ ସେ ସବୁବେଳେ ସେଇ ମନ୍ତ୍ରଟି ଉଚ୍ଚାରଣ କରନ୍ତି, ସଦାସୋହମ୍ ସଦାସୋହମ୍ ଦାସ ସଦାସୋହମ୍, ମୁଁ ସବୁବେଳେ ଭଗବାନଙ୍କ ସହିତ ମୁଁ ମଧ୍ୟ ମୋର ଭଗବତା ରହିଛି, ଭଗବାନଙ୍କର ଅଂଶ ଆମେ, ଏଇ ମନ୍ତ୍ରଟି ଦେଲେ। ତେଣୁ ଥରେ ସେଇ ଭକ୍ତ ଜଣଙ୍କ ଜଣେ ବୈଷ୍ଣବ ଗୁରୁଙ୍କ ପାଖକୁ ଯାଇ ପହଞ୍ଚିଲେ। ତେଣୁ ବୈଷ୍ଣବ ଗୁରୁ ଯେତେବେଳେ ଭଗବାନ କଥା କହିଲେ, ଭଗବାନ କଥା ପଚାରିଲେ, ସେ କହିଲେ ମୁଁ ମଧ୍ୟ ଆମେ ଗୁରୁ ଗ୍ରହଣ କରିଛି, ମୋତେ ମଧ୍ୟ ଗୁରୁ ମନ୍ତ୍ର ଦେଇଛନ୍ତି। ନା କ'ଣ ମନ୍ତ୍ର ଦେଇଛନ୍ତି? ନା ସଦାସୁହ, ନା ସେ ମନ୍ତ୍ର ଠିକ ନୁହଁ। ତମେ ସବୁବେଳେ କହିଲ ଦାସୋ ଦାସୋହମ୍, ଦା ଶବ୍ଦଟି ଦା ଅକ୍ଷରଟି ଆଗରେ ପ୍ରଥମେ ଯୋଡ଼ିବ। ସଦାସୋହମ୍ ଯେଉଁ ରହିଥିଲା ସେ କହିଲେ ଦାସୋ ଦାସୋହମ୍, ମୁଁ ଭଗବାନଙ୍କର ଦାସଙ୍କର ଦାସ। ତେଣୁ କିଛି ଦିନ ପରେ ସେ ଛାତ୍ର ଜଣଙ୍କ ତାଙ୍କର ଯେଉଁ ମୂଳ ଗୁରୁଙ୍କ ପାଖକୁ ଯେତେବେଳେ ଗଲେ, ସେ କହିଲେ ଏଭଳି ଜଣେ ବୈଷ୍ଣବ ଗୁରୁଙ୍କ ପାଖକୁ ଯାଇଥିଲି, ଆଉ ସେ ମତେ ଏଇଭଳିଆ କହିଲେ ଏଇ ମନ୍ତ୍ରଟା ଠିକ ନୁହଁ, ଏଇ ମନ୍ତ୍ର କ'ଣ? ନା ସେ କହିଲେ ସେଇଟା ଠିକ ନୁହଁ, ତମେ ସବୁବେଳେ ଭଗବାନ, ଏଇଟା ହଉଛି ତମର ପରିଚୟ। ତେଣୁ ସେ କହିଲେ ସଦା ସଦା ସୋହମ୍ ବୋଲି କହିବ। ତେଣୁ ସେ ସେଇଭଳି ମନ୍ତ୍ର ଉଚ୍ଚାରଣ ସଦା ସଦା ସୋହମ୍। ପୁଣି ଯେତେବେଳେ ସେ ବୈଷ୍ଣବ ପାଖକୁ ଆସିଲେ, ପୁଣି ତମେ ପରିବର୍ତ୍ତନ କରିଦେଲ, ତାହେଲେ ତମେ କହିବ ଦାସୋ ଦାସୋ ଦାସୋହମ୍। ଆମେ ପ୍ରକୃତରେ ଭଗବାନଙ୍କର ସିଧାସଳଖ ଦାସ ହେଇପାରିବା ନାହିଁ, ଆମେ ଭଗବାନଙ୍କର ଦାସଙ୍କର ଦାସଙ୍କର ଦାସ। ତେଣୁ ଇଏ ହେଉଛି ଆମର ପ୍ରକୃତ ପରିଚୟ। ତେଣୁ ଭଗବତ ଗୀତା ତୃତୀୟ ଦ୍ୱାରା ଭଗବାନ କହୁଛନ୍ତି, ଇନ୍ଦ୍ରିୟାଣି ପରାଣି ଆହୁ ଇନ୍ଦ୍ରିୟ ପରମ ମନ ମନସ୍ତୁ ପରାବୃତ୍ତି ଯୋ ବୁଦ୍ଧି ପରତସ୍ତୁ ସ। ତମର ବୁଦ୍ଧିର ଉର୍ଦ୍ଧ୍ୱରେ ଯୋଉ ଅହଙ୍କାର ରହିଛି, ତମର ପ୍ରକୃତ ଅହଙ୍କାର ହେଉଛି ତମେ ହଉଛେ ଭଗବାନଙ୍କର ସେବକ। ଜୀବେର ସ୍ୱରୂପ ହେ କୃଷ୍ଣେର ନିତ୍ୟ ଦାସ। ଆମେ ଏମିତି କାହାକୁ ଦେଖିବାନି ଯିଏ ଅନ୍ୟର କାହାର ସେବା କରୁନାହିଁ। କିଏ ଅଛନ୍ତି କି? ପ୍ରଭୁପାଦ ମହାରାଜ ଥରେ ପାଶ୍ଚାତ୍ୟ ଜଗତରେ ଯେତେବେଳେ ଗୋଟେ ପ୍ରବଚନ ଦେଉଥିଲେ, ସେତେବେଳେ ସେ ଏଇ କଥାଟି ପ୍ରସଙ୍ଗ ପଡ଼ିଥିଲା। ସେତେବେଳେ ସେ ପଚାରିଲେ, ଏଠି କିଏ ଅଛି କିଏ କହିପାରିବ ଯେ ଅନ୍ୟର କାହାର ସେବା କରୁନି? ଯେତେ ବଡ ଧନୀ ବ୍ୟକ୍ତି ହୁଅନ୍ତୁ, ସେ କିଛି ନା କିଛି କାହାର ନା କାହାର ସେବା କରୁଛି। ଯାହାର କାହାର ସେବା କରୁନାହାନ୍ତି ସେ ଅନ୍ତତଃ ପକ୍ଷେ ଗୋଟେ କୁକୁରର ସେବା କରିବେ, ଡଗର ସେବା କରିବେ। ଯଦି ଗଡ଼ଙ୍କର ସେବା ନ କରିବେ, ତାହେଲେ ସେ ଡଗଙ୍କର ସେବା କରିବେ। କାହିଁକି ନା ଆମର ଧର୍ମ ହେଉଛି ସେଇଟା, ଆମେ କିଛି ନା କିଛି କାହାର ନା କାହାର ସେବା କରିବା, ଇଏ ହେଉଛି ଧର୍ମ। ଜୀବେର ଧର୍ମ ହଏ, ଆମର ଧର୍ମ ହେଉଛି ସେଇଟା। ତେଣୁ ଯଦି ଆମେ ଭଗବାନଙ୍କର ସେବା ନ କରିବା, ତାହେଲେ ଆମେ ଏଇ ଭୌତିକ ଜଗତର ସେବାରେ ମାତିକି ରହିବା, ତାହାର ସେବା କରିବା, ତାହାର ସେବା କରିବା, ତାହାର ସେବା କରିବା। ଭଗବାନଙ୍କ ସେବା କଲେ ଆମେ ସମସ୍ତଙ୍କ ସେବା ପ୍ରାପ୍ତ ହେଇଯିବେ। ତେଣୁ ଏ ଯୋଉ ଆମର ପ୍ରକୃତ ପରିଚୟ ହେଉଛି ଆମେ ଭଗବାନଙ୍କର ଅଂଶ। ତେଣୁ ଚତୁର୍ଥ ଅଧ୍ୟାୟରେ ଭଗବାନ ଯୋଉ ଜ୍ଞାନ ଦେଉଛନ୍ତି, ସେ କହୁଛନ୍ତି ଏ ଜ୍ଞାନ ମୁଁ ପ୍ରଥମେ ଦେଇଥିଲି ସୂର୍ଯ୍ୟର ଦେବତା ବିଭୂଷଣଙ୍କୁ ଦେଇଥିଲି। ଆମର ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି, 12,40,000 ବର୍ଷ ପୂର୍ବେ ସେ କହିଥିଲେ ଏ ଜ୍ଞାନ, ସୂର୍ଯ୍ୟ ଦେବତା ବିଭୂଷଣଙ୍କଠୁ ଏ ଜ୍ଞାନ ଆସୁଛି। କିନ୍ତୁ ମଝିରେ ଏଇ ପରମ୍ପରାଟି ନଷ୍ଟ ହେଇଯାଇଥିଲା, ଯେଉଁଥିପାଇଁ ଭଗବାନ 5,528 ବର୍ଷ ତଳେ ଏଇ ଜ୍ଞାନଟି ଅର୍ଜୁନକୁ ଦେଇଛନ୍ତି। ତେଣୁ ଏଇ ପରମ୍ପରାରେ ଜ୍ଞାନ ଆସୁଛି। ସେଥିପାଇଁ ଆମର ଦେଖିବା ଇସ୍କନରେ ଆପଣମାନେ ଯେଉଁମାନେ ପଢ଼ିବେ ଭଗବତ ଗୀତା, ଆମର ପଲାସରେ 21 ଅଛି, 7 ଧରି କଥା ହେବ, ଆପଣମାନେ ସେ ବହି ଇତ୍ୟାଦି ସବୁ ପ୍ରାପ୍ତ ହେବେ। କୁହାଯିବ ଭଗବତ ଗୀତା ମୌଳିକ ରୂପରେ ପ୍ରଭୁପାଦ ମହାରାଜ କହିଲେ ଭଗବତ ଗୀତା ଆଜ୍ ଇଟ୍ ଇଜ୍। ମୌଳିକ ରୂପରେ ଅର୍ଥ କ'ଣ? ମୁଁ ଯେଉଁ କହୁଥିଲି ପଲାସ ଗ୍ରାମରେ ଆପଣମାନେ କହୁଥିଲି, ଯେମିତି ପୋଷ୍ଟ ବକ୍ସ ରହିଛି, ପୋଷ୍ଟ ବକ୍ସରେ ଆପଣ ଚିଠି ପକାଇଲେ ସେ ଚିଠିଟି ଆପଣ ଯେଉଁଠି ଲେଖିଛନ୍ତି ଯିବା ପାଇଁ ସେଠିକି ଯାଇ ପହଞ୍ଚିବ, କିନ୍ତୁ ଯେକୌଣସି ଡବାରେ ପକାଇଦେଲେ ଯିବନି। ସେଇଭଳିଆ ପରମ୍ପରାରେ ଏଇ ଜ୍ଞାନ ଆସୁଛି। ଆପଣମାନେ ଯଦି ପରମ୍ପରାରେ ଏଇ ଜ୍ଞାନକୁ ଗ୍ରହଣ କରିବେ, ତାହେଲେ ଭଗବାନଙ୍କୁ ବୁଝିବେ। କିଭଳି ଭଗବାନ ବୁଝିବେ? ଯେମିତି ଅର୍ଜୁନ ଭଗବାନ ବୁଝିଥିଲେ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ, ଦଶମ ଅଧ୍ୟାୟରେ ଅର୍ଜୁନ ପ୍ରାର୍ଥନା କରିବେ। ତେଣୁ ଏଇ ଜ୍ଞାନ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ ଯେତେବେଳେ ଜ୍ଞାନ ବିଷୟରେ କହୁଛନ୍ତି ସେତେବେଳେ ସେ କହୁଛନ୍ତି ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ତମେ ଜଣେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀନ ଜଣେ ତତ୍ତ୍ୱଦର୍ଶୀ ପରମ୍ପରାରେ ଆସୁଥିବା ଜଣେ ଉପଯୁକ୍ତ ତତ୍ତ୍ୱଦର୍ଶୀ ଜ୍ଞାନୀଙ୍କ ପାଖକୁ ଯାଇ ତମେ ଏ ଜ୍ଞାନକୁ ପ୍ରାପ୍ତ ହୁଅ ତେଣୁ ଏଇଭଳି ଭାବରେ ଗୁହ୍ୟ ଜ୍ଞାନ ପ୍ରଦାନ କଲା ପରେ ଭଗବାନ ଗୁହ୍ୟତର ଜ୍ଞାନ ପ୍ରଦାନ କରିଛନ୍ତି ଗୁହ୍ୟତର ଜ୍ଞାନ କଣ ଗୁହ୍ୟ ଜ୍ଞାନ ହେଲା ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ବା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଗୁହ୍ୟତର ଜ୍ଞାନ ହେଲା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଆମେ ହେଉଛେ ପରମାତ୍ମାଙ୍କର ଅଂଶ ତେଣୁ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ଭଗବାନ ଦେଇଛନ୍ତି ଅନେକ ସ୍ଥାନରେ ଦେଇଛନ୍ତି ତେର ଅଧ୍ୟାୟରେ ମଧ୍ୟ ଦେଇଛନ୍ତି ଭଗବାନ ଜ୍ଞାନ ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟ ରହିଛନ୍ତି ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତି ଜ୍ଞାନମ ଅପୋହନମ ଚ ବେଦୈଶ୍ଚ ସର୍ବୈରହମେବ୍ୟବେଦ୍ୟୋ ବେଦାନ୍ତ କୃତ ବେଦ ବିଦେବ ଚାହଂ ଈଶ୍ୱର ସର୍ବଭୂତାନାଂ ହୃଦେଶେ ଅର୍ଜୁନ ତିଷ୍ଠତି ବ୍ରାହ୍ମଣ ସର୍ବଭୂତାନି ଜନ୍ତୁ ରୂଢ଼ାନି ମାୟା ସର୍ବଥା ପାଣି ପାଦଂ ତତ୍ ସର୍ବତୋକି ଶିରମୁଖଂ ସର୍ବତ୍ର ଶ୍ରୁତିମଲ୍ଲୋକେ ସର୍ବତ୍ର ସର୍ବମାବୃତ ତିଷ୍ଠତି ଭଗବାନ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ ଅଛନ୍ତି ଇଏ ହେଉଛି ଗୁହ୍ୟତର ଜ୍ଞାନ ସମସ୍ତଙ୍କ ହୃଦୟରେ ମଧ୍ୟ ଭଗବାନ ରହିଛନ୍ତି କିନ୍ତୁ ଯେହେତୁ ଆମ ହୃଦୟରେ ବହୁତ ପ୍ରକାର ଅନର୍ଥ ରହିଛି ବହୁତ ପ୍ରକାର ଅଭଦ୍ର ରହିଛି ସେଥିପାଇଁ ଆମେ ଭଗବାନଙ୍କୁ ଜାଣିପାରୁନି ତେଣୁ ଯୋଗୀମାନେ ଧ୍ୟାନ କରି ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଜନ ଯୋଗୀନ ଯୋଗୀମାନେ ଭଗବାନଙ୍କର ଧ୍ୟାନ କରି ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଧ୍ୟାନ ବିଷୟରେ ବର୍ଣ୍ଣନା କରାଯାଇଛି କେମିତି ଧ୍ୟାନ କରିବେ ଗୋଟେ ଯୋଗୀ ଜୁଞ୍ଜିତ ସତତମ ଆତ୍ମାନ ରହସ୍ୟ ସ୍ଥିତ ଏକାକୀ ଚତୁର୍ଥିତାତ୍ମା ଲୀଳାଶ୍ରୀ ଏଇ ବିଭିନ୍ନ ପ୍ରକାର ରହିଛି ଉପାୟ ରହିଛି ମାନେ ପ୍ରୋସେସ୍ ରହିଛି ମାର୍ଗ କେମିତି ଆମେ ଧ୍ୟାନ କରିବା ଗୋଟେ ଉପଯୁକ୍ତ ଏକାନ୍ତ ସ୍ଥାନକୁ ଯିବାକୁ ପଡ଼ିବ ପବିତ୍ର ସ୍ଥାନକୁ ଯିବାକୁ ପଡ଼ିବ ସେଠି ବିଭିନ୍ନ ପ୍ରକାର ଆସନ ରହିଛି ନା ତୁଚିତ ନା ତି ନିଚ ବେଶୀ ଉଚ୍ଚ ହେଇନଥିବ ବେଶୀ ନିଚ ହେଇନଥିବ ସମ କାୟ ଶ୍ରୀର ଗ୍ରୀବା ଏ ସମ ଶରୀରକୁ ଗୋଟେ ସରଳ ରେଖା ରଖିବାକୁ ପଡ଼ିବ ଚକ୍ଷୁକୁ ପୂର୍ଣ୍ଣ ଭାବରେ ଖୋଲିବନି ବା ପୂର୍ଣ୍ଣ ଭାବରେ ବନ୍ଦ କରିବନି ଏଇଭଳି ଭାବରେ ରହିକି ଧ୍ୟାନ କରିବା ପାଇଁ ପଡ଼ିବ ଏ ଧ୍ୟାନ ବିଷୟରେ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ଏ ଧ୍ୟାନ ମାଧ୍ୟମରେ ଯଦି ଯେତେବେଳେ ଆମେ ଅଗ୍ରସର ହେବା ତାହେଲେ ଆମେ ଭଗବାନଙ୍କୁ ଦର୍ଶନ କରିବା ହୃଦୟ ଭିତରେ ଦର୍ଶନ କରିବା ଧ୍ୟାନ ଅବସ୍ଥିତ ତେନ ମନସା ପଶ୍ୟନ୍ତି ଜନ ଯୋଗୀନ ଯୋଗୀମାନେ ଯେଉଁ ଅଷ୍ଟାଙ୍ଗ ଯୋଗ ପଦ୍ଧତି ରହିଛି ଯମ ନିୟମ ଆସନ ପ୍ରାଣାୟମ ଧ୍ୟାନ ଧାରଣା ପ୍ରତ୍ୟାହାର ଏବଂ ସମାଧି ଏ ଅଷ୍ଟାଙ୍ଗ ଯୋଗ ମାର୍ଗ ରହିଛି ଏଇ ମାର୍ଗରେ ଗଲେ ଜଣେ ପରମାତ୍ମାଙ୍କର ଅନୁଭବ କରିବେ ପରମାତ୍ମା ଯିଏ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି ତାଙ୍କଠାରୁ ଜ୍ଞାନ ଆସୁଛି ସ୍ମୃତି ଆସୁଛି ଏବଂ ବିସ୍ମୃତି ଆସୁଛି ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ତେଣୁ ଯେଉଁମାନେ ଚାହୁଁଛନ୍ତି ଭଗବାନଙ୍କୁ ସ୍ମରଣ କରିବା ପାଇଁ ଭଗବାନ ତାଙ୍କୁ ସ୍ମୃତି ଦେଉଛନ୍ତି ଯେଉଁମାନେ ଚାହୁଁଛନ୍ତି ଭଗବାନ ଭୁଲିଯିବା ପାଇଁ ଭଗବାନ ତାଙ୍କୁ ବିସ୍ମୃତି ଦେଉଛନ୍ତି ଚତୁର୍ଥ ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି ଯିଏ ଯଥା ମାଂ ପ୍ରପଦ୍ୟନ୍ତେ ତାଙ୍କ ସତୈବ ଭଜାମ୍ୟହଂ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବସ ଆମେ ଯଦି ଭଗବାନଙ୍କୁ ଶରଣ ଯିବା ପାଇଁ ଚାହିଁବା ଭଗବାନ ଆମକୁ ବ୍ୟବସ୍ଥା କରିବେ ଆପଣମାନେ ଆଜି ଭଗବାନଙ୍କର ଶରଣ ଯିବା ପାଇଁ ଚାହୁଁଥିବାରୁ ଆଜି ଭଗବାନ ଏଇଭଳି ବ୍ୟବସ୍ଥା କରିଛନ୍ତି ଯାହାଫଳରେ କି ଆପଣମାନେ ଭଗବାନ କଥା ଶୁଣିପାରିଲେ ଯେଉଁମାନେ ଚାହୁଁନାହାନ୍ତି ଆପଣ ବର୍ଦ୍ଧମାନରେ କେତେ ଲୋକ ଅଛନ୍ତି ପଲାସରେ କେତେ ଲୋକ ଅଛନ୍ତି ଏତେ ବଡ଼ ଟେଣ୍ଟ ଆରେଞ୍ଜମେଣ୍ଟ ହେଇଛି ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା ହେଇଛି କିନ୍ତୁ କେତେ ଲୋକ ଆସିଲେ ସେମାନେ ଚାହୁଁନାହାନ୍ତି ଭଗବାନ ତାଙ୍କୁ ମଧ୍ୟ ସେଇଭଳିଆ ବିସ୍ମୃତି ଦେଉଛନ୍ତି ଯଦି ସେମାନେ ଚାହାନ୍ତେ ତାହେଲେ ଆସିକିରି ଆଜି ଶୁଣିଥାନ୍ତେ ଭଗବାନ କଥା ଭଗବତ ଜ୍ଞାନ ପ୍ରାପ୍ତ ହେବା ପାଇଁ କେତେ କଷ୍ଟ କରିବାକୁ ପଡୁଛି ତତ୍ ବିଜ୍ଞାନାର୍ଥମ ସବ୍ ଗୁରୁ ମେବାବି ଗଛେ ମନୁଷ୍ୟ ଜୀବନ କର୍ତ୍ତବ୍ୟ ହେଉଛି ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ଶରଣ ଯିବ ଖୋଜିବ ପ୍ରକୃତରେ ମୋର ଗୁରୁ କିଏ ଆମର ଇସ୍କନର ପ୍ରତିଷ୍ଠା ଯେ ଗୁରୁଦେବଙ୍କ ଯାହା ଫଟୋ ରହିଛନ୍ତି ଏଠି ଗୌରବିନ୍ଦ ସେ ମହାରାଜ ସେ 1974 ମସିହାରେ ଗୃହ ତ୍ୟାଗ କଲେ ସେତେବେଳେ ମାତ୍ର ତାଙ୍କ ବୟସ 45 ବର୍ଷ ହେଇଥିଲା ଗୁରୁଙ୍କ ସନ୍ଧାନରେ ସେ ଯାଇଛନ୍ତି ହିମାଳୟ ପର୍ଯ୍ୟନ୍ତ ଯାଇଛନ୍ତି କିନ୍ତୁ ଯୋଉଠିକି ଯାଆନ୍ତି ସେମାନେ କହନ୍ତି ତମେ ଧ୍ୟାନ କର କିନ୍ତୁ ଗୁରୁଦେବ ଜାଣିଛନ୍ତି ଯେ ପ୍ରକୃତରେ କଳି ଯୁଗର ଯୁଗଧର୍ମ ହେଉଛି ଧ୍ୟାନ ନୁହଁ, ସତ୍ୟଯୁଗର ଯୁଗଧର୍ମ ହେଉଛି ଧ୍ୟାନ। ତୃତୀୟ ଯଦ୍ଧାତ ବିଷ୍ଣୁ ବୋଲି କୁହାଯାଇଛି, ତୃତୀୟା ଯଜତ ମକ୍ଷେଇ, ଏ ଯେଉଁ ଯଜ୍ଞ ପରାଗଲା ହେଉଛି ତୃତୀୟ ଯୁଗର ପନ୍ଥା। ଦ୍ୱାପର ପରିଚର୍ଯ୍ୟାୟାଂ, ଦ୍ୱାପର ଯୁଗରେ ଆମେମାନେ ଯେମିତି ଦେଖୁଛେ ଜଗନ୍ନାଥ ମନ୍ଦିରରେ କେତେ ପୂଜାପାଠ ହେଉଛି, ଏ ହେଉଛି ଦ୍ୱାପର ଯୁଗର ପ୍ରୋସେସ। କିନ୍ତୁ କଳି ଯୁଗର ମାର୍ଗ କ'ଣ, ଯୁଗଧର୍ମ କ'ଣ? କଳୌତ ଧରି କୀର୍ତ୍ତନାଥ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କଳି ଯୁଗର ଯୁଗଧର୍ମ ହେଉଛି ହରିନାମ ସଂକୀର୍ତ୍ତନ। ସ୍ୱୟଂ ଭଗବାନ ଆସିକିରି ଏଇ କଳି ଯୁଗର ଯୁଗଧର୍ମ ପ୍ରଚାର କରି ଯାଇଛନ୍ତି। ତେଣୁ ମହାରାଜ ଯେତେବେଳେ କହିଲେ ଯେ କଳି ଯୁଗର ଯୁଗଧର୍ମ ତ ନାମ ସଂକୀର୍ତ୍ତନ, ଆପଣଙ୍କର ଧ୍ୟାନ କଥା କହୁଛନ୍ତି, ତେଣୁ ସେ ତାଙ୍କୁ ବିଦା କରିଦେଲେ, ତମେ ଯାଅ ଆଉ ଗୁରୁ ଦେଖ, ତମର ଗୁରୁ ଆମେ ହେଇପାରିବୁ। ତେଣୁ ଏମିତି ବୁଲି 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 ଅନ୍ତିମରେ ସେ ଆସି ପହଞ୍ଚିଲେ ବୃନ୍ଦାବନରେ, ଯୋଉଠି ଆମର ଇସ୍କନର ପ୍ରତିଷ୍ଠା ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ ସେଠି ଉପସ୍ଥିତ ଥିଲେ। 75-76 ମସିହାର କଥା, ପ୍ରଭୁପାଦ ମହାରାଜ 66 ମସିହାରେ ଇସ୍କନ ଆରମ୍ଭ କଲେ ଏବଂ ସାରା ପୃଥିବୀରେ ଅନେକ କେନ୍ଦ୍ର ସ୍ଥାପନ କରିଛନ୍ତି। କିନ୍ତୁ 75-76 ମସିହାରେ ଯେତେବେଳେ ଗୁରୁଦେବ ତାଙ୍କୁ ଭେଟିଲେ, ସେତେବେଳେ ଆମର ଓଡ଼ିଶାରେ କିଛି କେନ୍ଦ୍ର ନଥିଲା। ପ୍ରଭୁପାଦ ମହାରାଜ ଯେତେବେଳେ ଭେଟିଲେ, ସେତେବେଳେ ପ୍ରଭୁପାଦ ମହାରାଜ କହିଲେ ହାଭ୍ ୟୁ ଟେକେନ୍ ସନ୍ୟାସ। ସେ ସବୁବେଳେ ବାହାରେ ଗ୍ରସ୍ତ କରନ୍ତି ପୃଥିବୀ, ସାରା ପୃଥିବୀକୁ ସେ 14 ଭ୍ରମଣ କରିଛନ୍ତି। ବିଭିନ୍ନ ସ୍ଥାନରେ ସେ ରହୁଛନ୍ତି, ଗୋଟେ ସ୍ଥାନରେ ତାଙ୍କୁ ପ୍ରାପ୍ତ ଆମେ ପାଇପାରିବାନି। କିନ୍ତୁ ସୌଭାଗ୍ୟକ୍ରମେ ଗୌରବନ୍ଦ ମହାରାଜ ଯେତେବେଳେ ତାଙ୍କ ପାଖରେ ପହଞ୍ଚିଲେ, ସେ ସେଇଠି ଥିଲେ, ବୃନ୍ଦାବନରେ ପହଞ୍ଚିଥିଲେ। ତେଣୁ ସେ ତାଙ୍କୁ ଦେଖିକରି ଜାଣିଲେ ଇଏ ମୋର ପ୍ରକୃତ ଗୁରୁ, କାରଣ ସେଠି ସବୁବେଳେ ମହାମନ୍ତ୍ର କୀର୍ତ୍ତନ ହେଉଛି, ବହୁତ ଫରେନର୍ ମାନେ ଅଛି ଜପମାଳାରେ ଜପ କରୁଛନ୍ତି, ଶିଖା ମଣ୍ଡିତ ମସ୍ତକ ହେଇଛନ୍ତି ଏବଂ ମୁଣ୍ଡିତ ମସ୍ତକ ହେଇକି ଶିଖା ଧାରଣ କରିଛନ୍ତି, ତିଳକ ଧାରଣ କରିଛନ୍ତି, ଜପମାଳାରେ ଜପ କରୁଛନ୍ତି। ତେଣୁ ତାଙ୍କୁ ଦେଖିକରି ଇଏ ଜାଣିଲେ ପ୍ରକୃତରେ ଇଏ ମୁଁ ଗୁରୁଙ୍କୁ ଏଇଠି ପ୍ରାପ୍ତ ହେବି, ବୃନ୍ଦାବନରେ ପ୍ରାପ୍ତ ହେବି। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଭେଟ କଲେ, ଭେଟ ହେଲେ ପ୍ରଭୁପାଦ ମହାରାଜ କହିଲେ ହାଭ୍ ୟୁ ଟେକେନ୍ ସନ୍ୟାସ, ତମେ ସନ୍ୟାସ ନେଇଛ କି? ସେ କହିଲେ ନା, ଯଦିଓ ସେ ସନ୍ୟାସ ଡ୍ରେସ୍ ପିନ୍ଧିଥିଲେ କିନ୍ତୁ ଉପଯୁକ୍ତ ଗୁରୁଙ୍କର ଯାଇନଥିଲେ, ସନ୍ୟାସ ନେଇନଥିଲେ। ତେଣୁ ପ୍ରଭୁପାଦ ଆଇ ୱିଲ୍ ଗିଭ୍ ୟୁ ସନ୍ୟାସ, ମୁଁ ତମକୁ ସନ୍ୟାସ ପ୍ରଦାନ କରିବି। ତେଣୁ ତାପରେ ସେ ତାଙ୍କୁ ପ୍ରଥମେ ଦୀକ୍ଷା ଦେଲେ, ପ୍ରଥମେ ବ୍ରାହ୍ମଣ, ପ୍ରଥମେ ହରିନାମ ଦୀକ୍ଷା ନେବାକୁ ପଡ଼ିବ, ତାପରେ ବ୍ରାହ୍ମଣ ଦୀକ୍ଷା, ତାପରେ ସନ୍ୟାସ ଦୀକ୍ଷା, ଏବେ ବିଭିନ୍ନ ପ୍ରକାର ରହିଛି ସବୁ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ କହିଥିଲେ ତମେ ଯାଇ ଓଡ଼ିଶାରେ ପ୍ରଚାର କର। ପ୍ରଭୁପାଦ ମହାରାଜ ଯୋଉ ଇଂରାଜୀରେ ସବୁ ରଚନା କରିଛନ୍ତି, ଅନେକ ବୈଦିକ ଶାସ୍ତ୍ର ରଚନା କରିଛନ୍ତି, ତାକୁ ସବୁ ସବୁ ଓଡ଼ିଆରେ ଅନୁବାଦ କରିଛନ୍ତି। ଆଜି ସାରା ଓଡ଼ିଶାରେ ଏଇ ମାନେ ବୈଦିକ ଶାସ୍ତ୍ର ଯୋଉ ରହିଛି, ଭଗବତ ଗୀତା, ଭାଗବତମ, ଚୈତନ୍ୟ ଚରିତାମୃତ, ଈଶୋପନିଷଦ, କୁନ୍ତୀଙ୍କର ଶିକ୍ଷା, ଏମିତି ଅନେକ ବୈଦିକ ଗ୍ରନ୍ଥ ସବୁ ରହିଛି, ଓଡ଼ିଆରେ ସବୁ ମହାରାଜ ଅନୁବାଦ କରିଛନ୍ତି। ଆଜି ଓଡ଼ିଶାରେ ଯେତେ ଭକ୍ତ ହେଇଛନ୍ତି, ସବୁ ଗୁରୁ ମହାରାଜଙ୍କ ଦ୍ୱାରା ପ୍ରଣୀତ ହେଇକି ସବୁ ଭକ୍ତ ହେଇଛନ୍ତି। ଆପଣମାନଙ୍କ ସୌଭାଗ୍ୟ ଆମର ଏଇ ଜୁନାଗଡ଼ରେ ଆମର ବାଳକୃଷ୍ଣ ପ୍ରଭୁ ଯେଉଁ ରହିଛନ୍ତି, ସେ ମଧ୍ୟ ଯାଇ ସେଠି ଦୀକ୍ଷା ଗ୍ରହଣ କରିଛନ୍ତି, ସେ ମଧ୍ୟ ଏଇଠି ପ୍ରଚାର କରୁଛନ୍ତି। ଆଉ ଗତ ଏଇ ନେକ୍ସଟ ଗୋଟେ ମାସ ଧରି ଏଇ ବିଭିନ୍ନ ସ୍ଥାନରେ ଇସ୍କନ ଭକ୍ତମାନେ ଆସି ପ୍ରଚାର କରିବେ। ତେଣୁ ଆପଣମାନେ ଏସବୁ ସତ୍ସଙ୍ଗ କଲେ ଏ ଭଗବାନଙ୍କର ଜ୍ଞାନ, ଭଗବତ ଗୀତାର ଜ୍ଞାନ ଏସବୁ ପ୍ରାପ୍ତ ହେବେ। ତେଣୁ ଷଷ୍ଠ ଅଧ୍ୟାୟରେ ଏଇଭଳି ଭାବରେ ଧ୍ୟାନ ବିଷୟରେ କହି ସପ୍ତମ ଅଧ୍ୟାୟରୁ 12 ଅଧ୍ୟାୟ ଏଇ 6 ଅଧ୍ୟାୟରେ ଭକ୍ତି ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଛନ୍ତି। ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ମୁଁ ଯେଉଁ କହିଲି, ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନର ଉର୍ଦ୍ଧ୍ୱ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଉର୍ଦ୍ଧ୍ୱ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ। ଗୋଟେ ହେଉଛି ବ୍ରହ୍ମଙ୍କୁ ଜାଣିବା ପାଇଁ ଜ୍ଞାନ ମାର୍ଗରେ ଅଗ୍ରସର ହେଲେ ଜଣେ ପ୍ରାପ୍ତ ହେବେ, ପରମାତ୍ମାଙ୍କୁ ଜାଣିବା ପାଇଁ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହେଲେ ତାଙ୍କୁ ପ୍ରାପ୍ତ ହେବେ, କିନ୍ତୁ ଭଗବାନଙ୍କୁ ଜାଣିବା ପାଇଁ ହେଲେ ଭକ୍ତି ମାଧ୍ୟମରେ ଆମେ ଯିବାକୁ ପଡ଼ିବ। ଭକ୍ତି କେମିତି ଆରମ୍ଭ ହେବ ନା ଶ୍ରବଣରୁ। ପ୍ରଥମ ଅଧ୍ୟାୟ ସପ୍ତମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହୁଛନ୍ତି, ମୟା ସକ୍ତ ମନାପାର୍ଥ ଯୋଗମ ଯୁଞ୍ଜନ ମଦାଶ୍ରୟ ଅସଂଶୟଂ ସମଗ୍ରମାଂ ଯଥା ଜ୍ଞାନସିତ ଶୁଣୁ। ଭଗବାନ କେମିତି ଆମେ ପୂର୍ଣ୍ଣ ଭାବରେ ଜାଣିପାରିବା? ଶ୍ରବଣ ମାଧ୍ୟମରେ। ଭକ୍ତିର ଯେଉଁ 9 ଅଙ୍ଗ ଅଛି, ତାର ପ୍ରାଥମିକ ଅଙ୍ଗ ହେଉଛି ଶ୍ରବଣ। ଆପଣମାନେ ଶ୍ରବଣ କରୁଛନ୍ତି, ଆମେ ମଧ୍ୟ ଶ୍ରବଣ କରିଥିଲୁ, ଯାହାଫଳରେ ବର୍ତ୍ତମାନ ଆମେ କୀର୍ତ୍ତନ କରୁଛୁ। ଆପଣ ମାନେ ମଧ୍ୟ ଶ୍ରବଣ କରିକିରି ଭବିଷ୍ୟତରେ କୀର୍ତ୍ତନ ମଧ୍ୟ କରିପାରିବେ। ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ବହୁତ ଭାଗ୍ୟବାନ ଜୀବ। ମହାପ୍ରଭୁ କହିଛନ୍ତି ଭାରତବର୍ଷ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲେ ଯା ଜନ୍ମ ସାର୍ଥକ କରିକର ପରୋପକାର। ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ମନୁଷ୍ୟ ଜନ୍ମ, ଦେବତାମାନେ ମଧ୍ୟ ତାଙ୍କର ପ୍ରଶଂସା କରୁଛନ୍ତି। ଭାଗବତ ପଞ୍ଚମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ଅହୋ ଅମିଷାମ କିମ କାଳି ଶୋଭନମ, ଏମାନେ କି ଭାଗ୍ୟ କରିଥିଲେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି। ଜୟ ଜନ୍ମ ନୃଷୁ ଭାରତ ଆଜିରେ, ଭାରତ ଜନ୍ମରେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ଦେବତାମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ସେମାନେ ମଧ୍ୟ ତାଙ୍କର ଦେବ ଯେଉଁ କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକ ବୁଝିଛନ୍ତି। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ତାଙ୍କର ଯେତେ ପୁଣ୍ୟକର୍ମ ସାରିଥିବ ସେମାନେ ପୁଣି ଜନ୍ମ ପୃଥିପୃଷ୍ଠକୁ ଆସିବେ। ତେଣୁ ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ମୁକୁନ୍ଦ ସେବପୟକ ସ୍ପୃହାହୀନ, ଆମର ଏତିକି ପ୍ରାର୍ଥନା ଆପଣ ଆମକୁ ଭାରତବର୍ଷରେ ମନୁଷ୍ୟ ଜନ୍ମ କରନ୍ତୁ। ତେଣୁ ମହାପ୍ରଭୁ କହୁଛନ୍ତି ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର। ଆମେ ଜନ୍ମ ସାର୍ଥକ କରିବା, କେମିତି ଜନ୍ମ ସାର୍ଥକ କରିବା ନା, ଏଇ ଭକ୍ତି ମାର୍ଗକୁ ଗ୍ରହଣ କଲେ ଆମେ ଜନ୍ମ ସାର୍ଥକ କରିପାରିବା। ଏବଂ ଖାଲି ନିଜ ଜନ୍ମ ସାର୍ଥକ କରିଦେଲେ ହବନି, ଆମର ପର ଉପକାର କରିବାକୁ ପଡ଼ିଛି, ପରର ଉପକାର କରିବାକୁ ପଡ଼ିବ। କେମିତି ପରର ଉପକାର କରିବା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେ ତାର ଏ ଦେଶ, ଭଗବାନ କଥା କହିଲେ ହିଁ ପ୍ରକୃତ ଉପକାର ହେଇପାରିବ। ଯଦି ଗୋଟେ ରୋଗୀ ବ୍ୟକ୍ତି ଅଛି ତାକୁ ଆମେ ଔଷଧ ଦେଇଦେଲେ ତାର ରୋଗ ଭଲ ହେଇଗଲା, ପୁଣି କିନ୍ତୁ ପରେ ତାର ରୋଗ ହବ। ଜଣେ ଦରିଦ୍ର ବ୍ୟକ୍ତି ଅଛି ଆମେ କିଛି ଧନ ଦେଇଦେଲେ ତାର ଦାରିଦ୍ର୍ୟ ଦୂର ହେଇଯିବ, କିନ୍ତୁ ପୁଣି ସେ ଦରିଦ୍ରତା ପ୍ରାପ୍ତ ହବ। କିନ୍ତୁ ଜଣେ ଯଦି ଆମେ ଭଗବାନ କଥା କହିବା, ଜଣେ ଯଦି ଭଗବତ ସମ୍ବନ୍ଧ ଜ୍ଞାନ ଦିଆ ହବ, ତାହେଲେ ତାର ସମସ୍ତ ଯୋଉ ଦୁଃଖ ଅଛି ସମସ୍ତ ଦୁଃଖ ଦୂର ହେଇଯିବ। ଯେମିତି ଉଦାହରଣ ସ୍ୱରୂପ ଜଣେ ଧନୀ ବ୍ୟକ୍ତିର ପୁତ୍ର, ସେ କୌଣସି କାରଣରୁ ତାର ମୁଣ୍ଡ ଖରାପ ହେଇଯାଇଛି, ପାଗଳ ହେଇଯାଇଛି, ସେ ତାର ପିତାଙ୍କୁ ଭୁଲି ଯାଇଛି। ପିତାଙ୍କୁ ଭୁଲିକିରି ସେ ବିଭିନ୍ନ ସ୍ଥାନରେ ଯେ ଭିକ୍ଷା କରି ଚଳୁଛି, ବହୁତ କଷ୍ଟରେ ଚଳୁଛି। ତେଣୁ ତାକୁ ଦେଖିକି କିଏ କିଛି ଖାଦ୍ୟ ଦେଇଦେଉଛି, କିଛି ବସ୍ତ୍ର କିଏ ଦେଇଦେଉଛି, କିଛି ଟଙ୍କା କିଏ ଦେଇଦେଉଛି, କିନ୍ତୁ ତାର ଦୁଃଖ ପୂର୍ଣ୍ଣ ଭାବରେ ଦୂର ହଉନି। କିନ୍ତୁ ଜଣେ ଉପଯୁକ୍ତ ବ୍ୟକ୍ତି ଯିଏ ତାକୁ ଜାଣିଛି, ଯିଏ ତାର ପିତାଙ୍କୁ ଜାଣିଛି, ତା ପିତା ହେଉଛନ୍ତି ବହୁତ ଧନୀ ବ୍ୟକ୍ତି, ଆପଣ ଯୋଉ ବଳଦ ମାଲର ଯିଏ ସବୁଠୁ ଧନୀ ବ୍ୟକ୍ତି, ସେ ବ୍ୟକ୍ତି ଯିଏ ଥିବେ, ତାଙ୍କର ଯଦି ପୁତ୍ର ଯଦି କୌଣସି କାରଣରୁ ପାଗଳ ହେଇଯାଇଛି, ଯିଏ ଜାଣିଛି ସେ ବ୍ୟକ୍ତିକୁ ଜାଣିଛି ଏବଂ ସେ ପୁଅକୁ ଜାଣିଛି, ସେ ଯଦି ତାଙ୍କ ପିତାଙ୍କ ପାଖରେ ପହଞ୍ଚେଇ ଦେବ ତାହେଲେ ତାର ସମସ୍ତ ଦୁଃଖ ଦୂର ହେଇଯିବ। ତେଣୁ ସେଇଭଳି ଭାବରେ ଆମେ କାହିଁକି ଦୁଃଖ ଭୋଗ କରୁଛେ, କୃଷ୍ଣ ଭୁଲି ସେଇ ଯିବ ଅନାଦି ବହିର୍ମୁଖ, ଅତଏବ ମା ତାର ଦେହ ସଂସାରାଦି ଦୁଃଖ। ଏଇ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ ରହିଛି, ଆଧ୍ୟାତ୍ମିକ ଦୁଃଖ, ଆଦି ଭୌତିକ ଦୁଃଖ, ଆଦି ଦୈବିକ ଦୁଃଖ, ଅନେକ ପ୍ରକାର ଦୁଃଖ ରହିଛି। ଏବଂ ବିଶେଷ ଭାବରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍, ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି ସେତେବେଳେ ସେ କହୁଛନ୍ତି ଯିଏ ପ୍ରକୃତରେ ଜ୍ଞାନୀ ସେ ଜାଣନ୍ତି ଏ ଭୌତିକ ଜଗତ ହେଉଛି ଦୁଃଖାଳୟମ ଅଶାଶ୍ୱତମ୍। କଣ ଦୁଃଖ ରହିଛି ନା, ଜନ୍ମ ମାତୃଗର୍ଭରେ ଜନ୍ମ ହେବା କେତେ କଷ୍ଟଦାୟକ, ମୃତ୍ୟୁ ତ ସମସ୍ତେ ଜାଣନ୍ତି କେତେ କଷ୍ଟଦାୟକ, ବାର୍ଦ୍ଧକ୍ୟ ମଧ୍ୟ କେତେ କଷ୍ଟଦାୟକ, ଏବଂ ବିଭିନ୍ନ ପ୍ରକାର ରୋଗରେ ଯେତେବେଳେ ଗ୍ରସ୍ତ ହେଉଛନ୍ତି ସେତେ କେତେ କଷ୍ଟଦାୟକ ସ୍ଥିତି ରହିଛି। ତେଣୁ ଏଇ ଯୋଉ ରହିଛି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରହିଛି, ଯଦି ଆମେ ଜଣକୁ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିବା ତାହେଲେ ସେ ସମସ୍ତ ଦୁଃଖରୁ ମୁକ୍ତି ପାଇପାରିବ। ଭଗବାନ ଭୁଲି ଯାଇଥିବା ହେତୁ ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ, ଯଦି ଭଗବାନଙ୍କୁ ଆମେ ଶରଣରେ ଯିବା ତାହେଲେ ଆମେ ଏ ଦୁଃଖ କଷ୍ଟରୁ ମୁକ୍ତି ହେଇପାରିବା। ତେଣୁ ଭାରତବର୍ଷରେ ଯେଉଁମାନେ ଅଛନ୍ତି ତାଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଭଗବାନଙ୍କୁ ବିଷୟ ଶ୍ରବଣ କରିବେ। ଭଗବାନଙ୍କୁ ବିଷୟ ଶ୍ରବଣ କଲେ ଭବିଷ୍ୟତରେ ସେମାନେ ଭଗବାନଙ୍କ ବିଷୟରେ କୀର୍ତ୍ତନ କରିବେ, ଏବଂ ଏଇଭଳି ଭାବରେ ଭଗବାନଙ୍କ ବିଷୟରେ କୀର୍ତ୍ତନ କଲେ ଲୋକମାନଙ୍କର ପ୍ରକୃତ ଉପକାର ହେଇପାରିବ। ଭାରତବର୍ଷର ମନୁଷ୍ୟମାନଙ୍କର ଇଏ ହେଉଛି କର୍ତ୍ତବ୍ୟ। ତେଣୁ ସପ୍ତମ ଅଧ୍ୟାୟରୁ ଅଷ୍ଟାଦଶ ବାର ଅଧ୍ୟାୟ ପର୍ଯ୍ୟନ୍ତ ଭକ୍ତି ଯୋଗ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି ଭଗବତ ଗୀତାରେ, ସେତେବେଳେ ଭଗବାନ କହୁଛନ୍ତି ଏ ଭକ୍ତି ହେଉଛି ସବୁଠୁ ଶ୍ରେଷ୍ଠ ଗୁହ୍ୟତମ ଜ୍ଞାନ ଭଗବାନ ଦେଇଛନ୍ତି। ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ଇଦମ୍ ତୁ ତେ ଗୁହ୍ୟତମ ପ୍ରବକ୍ଷାମି ଅନୁସୂୟେ ଜ୍ଞାନ ବିଜ୍ଞାନ ସହିତ ମୁଖ୍ୟ ସେ ସୁଭାତ। ସବୁଠାରୁ ଗୁହ୍ୟତମ ଜ୍ଞାନ ହେଉଛି କ'ଣ ନା, ଭଗବାନଙ୍କର ଭକ୍ତି କରିବା, ये जदि भक्ति आम करिबा ताहले मृत्यु संसार पार हो जाय परिबा। तेणु ये जो भक्ति रही भगवद गीतार जो सब बृहत्तम ज्ञान से चारोटी जिनस रही चारोटी कथा रही अंतिम नवमध्याय अंतिम श्लोक भगवान सीता कहते मन मना भव मद भक्तो मद जाजी मांग नमस्कुरु मन मत चिंता कर केत मन भगवान चिंता कर मन बहुत कथा चिंता आसूच भगवद गीता षष्ठ अध्याय अर्जुन पचार से कथा केमी जन आम भगवान को चिंता कर चंचल ही मन कृष्ण प्रमादी बड़ दृढ़ तत्साह निग्रह मन वायु रिव सुदुष्करम मन को नियंत्रण करवा वायु को नियंत्रण करवा कष्टदायक किंतु भगवान कहले तुम्हें जब अभ्यास कर मनमना भव भगवान विषय मन भगवान चिंता कर केमी आम चिंता करवा भगवद गीतार ज्ञान दे भगवान प्रथम अध्याय आरंभ कर अष्टादश अध्याय पर्यंत सातश श्लोक रही गीता जदि आम मन रखिपारे ତାହେଲେ ଆମେ ମନେ ଅର୍ଜୁନ ପଚାରିଛନ୍ତି ଅଷ୍ଟମ ଅଧ୍ୟାୟରେ କେମିତି ଆମେ ସବୁବେଳେ ଆପଣଙ୍କୁ ଚିନ୍ତା କରିବୁ ଭଗବାନ କହିବେ ଦଶମ ଅଧ୍ୟାୟରେ ସେ ସବୁ କହିବେ ତାଙ୍କର ବିଭୂତି ବିଷୟରେ ବର୍ଣ୍ଣନା କରିବେ ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଇଛନ୍ତି ତାକୁ ଆମେ ଯଦି ଚିନ୍ତା କରିବା ତାହେଲେ ଆମେ ମନରେ ଭଗବାନଙ୍କୁ ଚିନ୍ତା ଆସିବ ଗୀତାର ଉର୍ଦ୍ଧ୍ୱରେ ଭାଗବତମର 18,000 ଶ୍ଳୋକରେ ବ୍ୟାସଦେବ ଏ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ଏ ଗୀତାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି 18,000 ଶ୍ଳୋକରେ ଏ ଭାଗବତମର ଯଦି ଚିନ୍ତା କରିବା ପାଠ କରିବା ଶ୍ରବଣ କରିବା ତାହେଲେ ମନରେ ଆମେ ଭଗବାନ ଚିନ୍ତା କରିପାରିବା ତେଣୁ ମନରେ ଚିନ୍ତା କରିବା ପାଇଁ ହେଲେ ଭଗବାନଙ୍କର ଭକ୍ତ ହେବାକୁ ପଡିବ ମନମନା ଭାବ ମଦ ଭକ୍ତ ଭଗବାନ ଭକ୍ତ ହେବା ପାଇଁ ହେଲେ କଣ କରିବାକୁ ପଡିବ ନା ମଦ ଜାଜି ଭଗବାନଙ୍କର ଆରାଧନା କରିବାକୁ ପଡିବ ସକାଳେ ସନ୍ଧ୍ୟାବେଳେ ଘରେ ବସି ଆପଣ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବେ ଭଗବାନଙ୍କ ସେବା କରିପାରିବେ ପୂଜା ପାଠ କରିପାରିବେ ଆଳତିକେ ଦେଖେଇ ପାରିବେ ଏସବୁ ଦିଆଯାଇଛି ସେ ସାଧନ ବିଧି ରହିଛି ସବୁ କେମିତି ଆମେ କରିବା ଭଗବାନଙ୍କ ଯାଜନ କେମିତି କରିବା ଏବଂ କିଛି ନ କରିପାରିଲେ ମଧ୍ୟ ଅନ୍ତର୍ଭକ୍ତି ମାଙ୍ଗ ନମସ୍କୁରୁ ଜଣେ ଭଗବାନ ଯଦି ନମସ୍କାର କେବଳ କରିବ ଆଉ କିଛି କରିପାରୁନି କେବଳ ନମସ୍କାର କରିବ ତାର ମଧ୍ୟ ସେ ଭଗବାନ ପ୍ରାପ୍ତ ହୋଇପାରିବ ଏବଂ ମାଙ୍ଗ ନମସ୍କୁରୁ ଯେତେବେଳେ ସାରବେଗ ବର୍ଣ୍ଣନା କରୁଛନ୍ତି ଯେ ଯୋଉ କିଏ ଯୋଉ ଗଜରାଜ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଗଜରାଜ ଚିନ୍ତା କଲା ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆଇ ନୀଳ ଶୈଳ ପ୍ରବଳ ମତ ବରଣ ପ୍ରବଳ ମତ ମୋଆରତ ନଳିନୀ ବନକୁ କର ଦଳନ ମୋଆରତ ନଳିନୀ ବନକୁ କର ଦଳନ ଗଜରାଜ ଅନ୍ତ ସରସ୍ୱ ଉର୍ବଳେନ ଗୃହୀତ ଆର୍ଥ ଦୁଷ୍ଟ ଗରତ୍ପତି ହରିଙ୍କ ଉପାତ ଚକ୍ରମ ଉତ୍କ୍ଷିପ୍ୟ ସାମ୍ବୁଜକରମ ଗିର ମହାପୃଚ୍ଛା ନାରାୟଣ ଖିଳ ଗୁରୁ ଭଗବାନ ନମସ୍ତେ ହଜାର ବର୍ଷ ଧରି ଯୁଦ୍ଧ କରି କୁମ୍ଭୀର ସହିତ ଯେତେବେଳେ ଆଉ କୌଣସି ଉପାୟ ପାଇଲା ନାହିଁ ସେତେବେଳେ ସେ ଭଗବାନଙ୍କ ସ୍ତୁତି କରିଛନ୍ତି ଭଗବାନଙ୍କୁ ନମସ୍କାର କରିଛନ୍ତି ଭଗବାନ ଯେତେବେଳେ ଦେଖୁଛନ୍ତି ଆକାଶରେ ଗରୁଡ଼ ପୃଷ୍ଠରେ ଆସୁଛନ୍ତି ସେତେବେଳେ ଉତ୍କ୍ଷିପ ସାମ୍ବୁଜ କାରମ ତାର ଶୁଣ୍ଢରେ ଗୋଟେ ପଦ୍ମକୁ ତୋଳିକରି ଭଗବାନଙ୍କୁ ଦେଖେଇ ଦେଉଛନ୍ତି ଗିର ମହାପୃଚ୍ଛା ବହୁ ହଜାର ବର୍ଷ ଧରି ଯୁଦ୍ଧ କରି ତାର ଶରୀରରେ ଆଉ ଶକ୍ତି ନାହିଁ ବହୁତ କଷ୍ଟରେ କହୁଛି ନାରାୟଣ ଖିଳ ଗୁରୁ ଭଗବାନ ନମସ୍ତେ ହେ ନାରାୟଣ ହେ ଅଖିଳ ଗୁରୁ ହେ ଭଗବାନ ମୁଁ ଆପଣଙ୍କୁ ନମସ୍କାର କରୁଛି ଭଗବାନ ସାଙ୍ଗେ ସାଙ୍ଗେ ଆସି ଗରୁଡ଼ ପୃଷ୍ଠରେ ଆସି ଓହ୍ଲେଇ ପଡ଼ିଲେ ଦୁଃଖ ଦେଖିକିରି ଆର୍ତ୍ତର ଦୁଃଖ ଦେଖିକିରି ଗଜରାଜର ଦୁଃଖ ଦେଖିକିରି ସେ ରହିପାରିଲେନି ଗରୁଡ଼ ପୃଷ୍ଠରୁ ଓହ୍ଲେଇ ପଡ଼ିକି ଆସିକିରି ସେ ଧରିକିରି ଶୁଣ୍ଢ ଧରିକିରି ହାତରେ ଶୁଣ୍ଢ ଧରିକି ଘିନି ଆସିଲେ ତଳକୁ କୂଳକୁ ଘିନି ଆସିଲେ ଏବଂ ଚକ୍ର ଦ୍ୱାରା ସେ କୁମ୍ଭୀରକୁ କାଟିଦେଇକିରି ଉଦ୍ଧାର କରିଛନ୍ତି ତେଣୁ ଏଇଭଳି ଭାବରେ ଭଗବତ ଗୀତାରେ ତିନି ପ୍ରକାର ଯେଉଁ ଜ୍ଞାନ ରହିଛି ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ ତିନି ପ୍ରକାର ଜ୍ଞାନ ନବମ ଅଧ୍ୟାୟରେ ମଧ୍ୟ ବୃହତ୍ତମ ଜ୍ଞାନ ଦିଆଯାଇଛି ଏବଂ ସେଇ ଜ୍ଞାନକୁ ଅଠର ଅଧ୍ୟାୟରେ ଆଉ ଥରେ ପୁଣି ଭଗବାନ ଆଉ ଥରେ କହିଛନ୍ତି ସେ କଥାକୁ ଆଉ ଥରେ କହିଛନ୍ତି ଅଠର ଅଧ୍ୟାୟ ପଞ୍ଚଷଠି ଶ୍ଳୋକରେ। ତେଣୁ ଇଏ ହେଉଛି ତିନି ପ୍ରକାର ଜ୍ଞାନ ଭଗବତ ଗୀତା ରହିଛି। ଏ ଜ୍ଞାନ ଯେଉଁମାନେ ଗ୍ରହଣ କରିବେ ତାଙ୍କର କଣ ଫଳ ହବ ନା? ଅର୍ଜୁନ ସେ ଯେତେବେଳେ ଜ୍ଞାନ ଗ୍ରହଣ କଲେ ସେ କହିଲେ ଯେ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ ମୟାଚିତ ସ୍ଥିତୋସ୍ମିଗତ ସନ୍ଦେହ କରି ସେ ବଚନମ ଦେବ। ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଯାଇଛି, ମୁଁ ଯେଉଁ କହୁଥିଲି ଏମାନଙ୍କ ସହିତ ଯୁଦ୍ଧ କରିବେନି କିନ୍ତୁ ସେଇଟା ମୁଁ ମୋହଗ୍ରସ୍ତରେ କହିଥିଲି, ବର୍ତ୍ତମାନ ମୋର ମୋହ ନଷ୍ଟ ହେଇଯାଇଛି, ବର୍ତ୍ତମାନ ମୁଁ ସ୍ମୃତି ଫେରି ପାଇଛି। ଆମ ସମସ୍ତଙ୍କ ସ୍ମୃତି ଆମେ ହଜିଯାଇଛେ। ବେଦରେ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ଭଗବାନ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେ ସମ୍ବନ୍ଧକୁ ଆମେ ଭୁଲି ଯାଇଛେ, ଆମର ସ୍ମୃତି ଚାଲିଯାଇଛି। ଆମେ ଭୌତିକ ଜଗତରେ ଖୋଜି ପଡ଼ୁଛେ ଆମର ସମ୍ବନ୍ଧ, ଏ ପିତା ପୁତ୍ର ସମ୍ବନ୍ଧ ବା ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ଏସବୁ ସବୁ ସମ୍ବନ୍ଧ ରହିଛି, ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି। ଏ ସମ୍ବନ୍ଧକୁ ଆମେ ଭୌତିକ ଜଗତରେ ଖୋଜି ପଡ଼ୁଛେ କିନ୍ତୁ ପ୍ରକୃତରେ ସମ୍ବନ୍ଧ ରହୁଛି ଆମର ଭଗବାନଙ୍କ ସହିତ। ଭଗବାନଙ୍କ ସହିତ ସମ୍ବନ୍ଧ ଆମେ ଭୁଲି ଯାଇଛେ କାହିଁକି ନା ମୋହଗ୍ରସ୍ତ ହେଇକିରି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି ଧାତୁ ବିଶ୍ୱାନ ପୁଂସ ସଂଘସ୍ତେଷି ପଜାୟତେ ସଂଘାତ ସଂଜାୟତେ କାମ କାମାତ୍ କ୍ରୋଧ ବିଜାୟତେ କ୍ରୋଧାତ୍ ଭବତି ସମୂହ ସମୂହ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣସ୍ତୁତି। ଏ ଯୋଉ ଆମର ଯୋଉ କାମ ପ୍ରତି ଆସକ୍ତି ରହିଛି, ଆସକ୍ତିରୁ ଆମର କାମନା ଜାତ ହେଉଛି, କାମନାରୁ କାମନା ଯଦି ବାଧାପ୍ରାପ୍ତ ହେଉଛି କ୍ରୋଧ ଜାତ ହେଉଛି, କ୍ରୋଧରୁ ମୋହ ଜାତ ହେଉଛି, ମୋହରୁ ସ୍ମୃତି ନଷ୍ଟ ହେଇଯାଉଛି, ସ୍ମୃତି ନଷ୍ଟ ହେଲେ ଆମର ବୁଦ୍ଧି ନଷ୍ଟ ହେଇଯାଉଛି, ବୁଦ୍ଧି ନଷ୍ଟ ହେଲେ ଆମର ପତନ ହେଇଯାଉଛି। ଆମେ ଭୁଲି ଯାଉଛେ ଯେ ଆମେ ଭଗବାନଙ୍କର ସେବକ, ଆମେ ଭୁଲି ଯାଉଛେ ଆମେ ଅନ୍ୟର ସେବା କରୁଛେ, ଭଗବାନଙ୍କ ସେବା ଭୁଲି ଯାଇଛେ, ଆମର ସ୍ମୃତି ନଷ୍ଟ ହେଇଯାଇଛି। ତେଣୁ ଭଗବାନଙ୍କ କୃପାରୁ ଯଦି ଆମେ ସ୍ମୃତି ପ୍ରାପ୍ତ ହେବା ତାହେଲେ ଆମର ମଧ୍ୟ ମୋହ ନଷ୍ଟ ହେଇଗଲେ ଆମର ବୁଦ୍ଧି ପ୍ରାପ୍ତ ହେବା। ସେ ବୁଦ୍ଧି ପ୍ରାପ୍ତ ହେଲେ ଅର୍ଜୁନ ଯେମିତି କହୁଛନ୍ତି କରି ସେ ବଚନ ଦେବ, ମୁଁ ଆପଣଙ୍କର ସେବା କରିବି, ଆପଣଙ୍କ କଥା ଗ୍ରହଣ କରିବି। ତେଣୁ ଆମେ ମଧ୍ୟ କହିବା କରି ସେ ବଚନ ଦେବ, ହେ ଭଗବାନ ଆପଣ ଯାହା ଭଗବତ ଗୀତାରେ ଜ୍ଞାନ ଦେଇଛନ୍ତି ମୁଁ ସେଇଟା କରିବି। କଣ ଜ୍ଞାନ ଆପଣ ଦେଇଛନ୍ତି ନା ମନମନା ଭବ, ମନରେ ମୋତେ ଚିନ୍ତା କର, ମୁଁ ଆପଣଙ୍କ କଥା ମନରେ ଚିନ୍ତା କରିବି, ମୁଁ ଆପଣଙ୍କର ଭକ୍ତ ହେବି, ମୁଁ ଆପଣଙ୍କର ପୂଜା କରିବି, ମୁଁ ଆପଣଙ୍କୁ ନମସ୍କାର କରିବି। ଏତିକି ଯଦି କରିପାରିବା ତାହେଲେ ଅନ୍ତିମରେ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନିର୍ମତିର୍ମମ। ଯେଉଁଠି ଭଗବାନ ଅଛନ୍ତି ସମସ୍ତ ଯୋଗର ସେ ହେଉଛନ୍ତି ଈଶ୍ୱର, ସବୁକିଛି ସେ ପ୍ରଦାନ କରିବେ। ଏବଂ ଯେଉଁଠି ଭଗବାନଙ୍କ ଭକ୍ତ ଅଛନ୍ତି ସେଠି ନିଶ୍ଚିନ୍ତ ଭାବରେ ସମସ୍ତ ସୌନ୍ଦର୍ଯ୍ୟ ସମସ୍ତ ଐଶ୍ୱର୍ଯ୍ୟ ସମସ୍ତ ଅତ୍ୟଦ୍ଭୁତ ସବୁ ଶକ୍ତି ଏବଂ ସମସ୍ତ ନୀତି ସବୁ ସେଠି ସବୁବେଳ ପାଇଁ ରହିବ, ଧ୍ରୁବା ସବୁବେଳ ପାଇଁ ରହିବ। ଅନ୍ୟପକ୍ଷରେ ଯଦି ଆମେ ଭଗବାନ କଥା ଗ୍ରହଣ ନ କରିବା କ'ଣ ହବ ନା ମଚିତ ସର୍ବଦୁର୍ଗାଣି ମତ୍ ପ୍ରସାଦାତ୍ତରିଶସି ଅଥଚେତ୍ ତ୍ୱମ ଅହଙ୍କାର ନ ଶୋଷସି ବିନକ୍ଷସି। ମୁଁ ତମକୁ ତମର ମଙ୍ଗଳ ପାଇଁ ଏସବୁ କହିଲି, ତମେ ଯଦି ମୋର କଥା ନ ଶୁଣିବ, ଅହଙ୍କାର ଅହଙ୍କାର ବଶବତ୍ତ ହେଇକିରି ମିଥ୍ୟା ଅହଙ୍କାର ବଶବତ୍ତ ହେଇକିରି ମୋ କଥା ନ ଶୁଣିବ ତାହେଲେ ତମର ପତନ ହେଇଯିବ। ଭଗବାନ ଆସିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ। ତେଣୁ ଭଗବାନ କହୁଛନ୍ତି ଯେ ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତା କଳେବରମ ଯହ ପ୍ରୟାତି ସମଦ୍ଭାବଂ ଜାତି ନାସ୍ତତ୍ର ସଂଶୟ। ଆମ ମାନବ ଜନ୍ମର ଶ୍ରେଷ୍ଠ ଲାଭ କୋଉଟା ନା ଅନ୍ତିମ ସମୟରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିପାରିଲେ। ଅନ୍ତକାଳେ ଚ ମାମେବ, ଅନ୍ତକାଳରେ ଆମର ଚିନ୍ତା ଆସିବ ଅଲଗା ପ୍ରକାର। କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦ୍ୟ ବିଶତି ମେ ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟ ଏକ ଭବାତ ପିତୌ କଣ୍ଠାବରୋଧନ ବିଦୌ ସ୍ମରଣ କୁତସ୍ତେ। ଅନ୍ତିମ ସମୟରେ ଆମର କଣ୍ଠ ଏସବୁ ରୁଦ୍ଧ ହେଇଯିବ, କପବାତ ପିତ ଦ୍ୱାରା ଆମର କଥା କହିପାରିବାନି, ଆଖିକି ଶୁଭିବନି, କୁମାର ଷ୍ଟେଜରେ ପଡ଼ିଯାଉଛନ୍ତି ଲୋକମାନେ, କୁମା ହେଇଯାଉଛି ତାଙ୍କର, କିଛି ଚିନ୍ତା କରିପାରୁନାହାନ୍ତି, କିଛି ବୁଦ୍ଧି ଆସୁନି, କିଛି ବୁଝିପାରୁନାହାନ୍ତି ସେ କିଏ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ପ୍ରାର୍ଥନା କରନ୍ତି, ବର୍ତ୍ତମାନ ମୁଁ ସୁସ୍ଥ ଅଛି, ମୁଁ ବର୍ତ୍ତମାନ ଆପଣଙ୍କୁ ସ୍ମରଣ କରି ମୋର ପ୍ରାଣବାୟୁ ଚାଲିଯାଉ, ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କରନ୍ତି। କିନ୍ତୁ ଅନ୍ତତଃ ପକ୍ଷେ ଆମେ ଏଇ ଅଭ୍ୟାସ କରିବା, ସବୁଦିନେ କିଛି କିଛି ନାମ ଜପ କରିବା, ଆମର ପ୍ରଭୁ ରହିଛନ୍ତି ସେ ବତେଇବେ କେମିତି ଜପ କରିବାକୁ ପଡ଼ିବ, ଏସବୁ ରହିବ, ଏସବୁ ସତ୍ସଙ୍ଗ କିଛି ମଝିରେ ମଝିରେ ସତ୍ସଙ୍ଗ କରିବା, କିଛି ଗୀତା ଅଧ୍ୟୟନ କରିବା, ଏସବୁ କରିବା ଦ୍ୱାରା, ଏ ଅଭ୍ୟାସ କରିବା ଦ୍ୱାରା ଅନ୍ତକାଳରେ ଭଗବାନ ସ୍ମୃତି ଦେବେ। ମୁଁ ଯେଉଁ କହିଲି ମତ ସ୍ମୃତି ଜ୍ଞାନମ ଅପମାନମ ଚ, ଭଗବାନଙ୍କଠାରୁ ସ୍ମୃତି ଆସିବ। ଯଦି ଆମେ ଜୀବନ ସାରା ଆମେ ଅଭ୍ୟାସ କରିଥିବା, ନିଶ୍ଚିନ୍ତ ଭାବରେ ଭଗବାନ ଅନ୍ତକାଳରେ ଆମ ସ୍ମୃତି ପ୍ରଦାନ କରିବେ, ଏବଂ ସେ ହେଉଛି ଶ୍ରେଷ୍ଠ ଲାଭ, ମନୁଷ୍ୟ ଜୀବନର ଶ୍ରେଷ୍ଠ ଲାଭ ହେଉଛି ସେଇଆ। ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମଶାଶ୍ୱତମ ନାପ୍ରମଦି ମହାତ୍ମା ସିଦ୍ଧି ପରମାଙ୍ଗତା, ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି ଆମର ଶ୍ରେଷ୍ଠ ସିଦ୍ଧି କ'ଣ ନା, ଯଦି ଆମେ ଅନ୍ତିମ ସମୟରେ ଭଗବାନଙ୍କ ସ୍ମରଣ କରିପାରିବେ। ତେଣୁ ମୁଁ ବେଶୀ ସମୟ ନେବିନି, ଯଦିଓ 8:30 ପାଇଁ କୁହାଯାଇଥିଲା, 8:15 ହେଇଛି, କିନ୍ତୁ ଅଧିକାଂଶ ବର୍ତ୍ତମାନ ଚାଲିଗଲାଣି। ଶୀତ ଦିନ ରାତି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବ୍ୟସ୍ତରେ ସମସ୍ତେ ରହିଛନ୍ତି। ତାପରେ ଆମର ଚନ୍ଦ୍ରଶେଖର ପ୍ରଭୁ କିଛି କହିଲେ, ମଧୁସୂଦନ ପ୍ରଭୁ ବି କିଛି କହିଲେ, ତେଣୁ ମୋତେ କିଛି ସମୟ ମିଳିଲା କହିବା ପାଇଁ, କଥା କହିବା ପାଇଁ। ଆମର ଏଇ ଯେଉଁ ଭଗବତ ଗୀତାର 700 ଶ୍ଳୋକରେ ଯେଉଁ ଜ୍ଞାନ ଦିଆହେଇଛି, ସେ ବିଷୟରେ ଯଦି କୁହାଯିବ ତାହେଲେ 700 ଦିନରେ ମଧ୍ୟ ଶେଷ ହେବନି। ଆମର ଭଗବତ ଗୀତା ରହିଛି ସାରା ପୃଥିବୀରେ, ଯେତେ ଇସ୍କନ କେନ୍ଦ୍ର ରହିଛି ସବୁଠେଇ ସନ୍ଧ୍ୟାବେଳେ ଭଗବତ ଗୀତା ପାଠ କରାଯାଉଛି, ଗୋଟିଏ ଗୋଟିଏ ଶ୍ଳୋକ ପାଠ କରାଯାଉଛି, ଘଣ୍ଟାଟେ ଲେଖା। ଆମେ 700 ଶ୍ଳୋକ ଘଣ୍ଟାଟେ କହିଲେ, କିନ୍ତୁ ଗୋଟିଏ ଶ୍ଳୋକ ଘଣ୍ଟାରେ ଘଣ୍ଟାକାରେ କୁହାଯାଉଛି, କିନ୍ତୁ ଘଣ୍ଟାରେ ସରିଲେ ମଧ୍ୟ ଶେଷ ହେଉନି, ସେ ଜ୍ଞାନ ଶେଷ ହେବନି। ଏ ଭଗବତ ଗୀତାର ଏ ବୈଦିକ ଶାସ୍ତ୍ର ଜ୍ଞାନ ଯେଉଁ ରହିଛି, ଆମେ ଗୋଟିଏ ଖାଲି ଗୀତା ମାତ୍ର ବିଷୟରେ କହିବା ଯେ ଏ ଭଗବତ ଗୀତାର ଜ୍ଞାନ ଯଦି ଆମେ ସବୁଦିନେ ପାଠ କରିବା ତାହେଲେ ମଧ୍ୟ ଆମେ ନୂଆ ନୂଆ ଅର୍ଥ ସବୁ ପ୍ରାପ୍ତ ହେବା। ଏ ଯେଉଁ ଭଗବତ ଗୀତା ଯେଉଁ ରହିଛି 18 ଅଧ୍ୟାୟ ଗୀତା ମାଧ୍ୟମରେ ବର୍ଣ୍ଣନା କରାଯାଇଛି ଯେ ଯେଉଁ ଭଗବାନ କହୁଛନ୍ତି ଲକ୍ଷ୍ମୀଦେବୀଙ୍କୁ କହୁଛନ୍ତି, ବିଷ୍ଣୁ ଭଗବାନ ବିଷ୍ଣୁ ନାରାୟଣ କହୁଛନ୍ତି ଲକ୍ଷ୍ମୀଦେବୀଙ୍କୁ ଯେ ଭଗବତ ଗୀତା ହେଉଛି ଭଗବାନଙ୍କ ସ୍ୱରୂପ। ପ୍ରଥମ ଯେଉଁ 5 ଅଧ୍ୟାୟ ଅଛି, ଇଏ ହେଉଛି ଭଗବାନଙ୍କ 5 ମୁଖ। ପର ଯେଉଁ 10 ଅଧ୍ୟାୟ ରହିଛି, ଇଏ ହେଉଛି ଭଗବାନଙ୍କର 10 ଭୁଜ ବା ବାହୁ। ତାପରେ ଯେଉଁ ଗୋଟିଏ ଅଧ୍ୟାୟ ଅଛି, ଇଏ ହେଉଛି ଭଗବାନଙ୍କର ଉଦର ବା ପେଟ। ତାପରେ ଯେଉଁ 2 ଅଧ୍ୟାୟ ରହିଛି, 17 ଏବଂ 18 ଅଧ୍ୟାୟ, ଇଏ ହେଉଛି ଭଗବାନଙ୍କ 2 ପାଦ, 2 ଚରଣ। ତେଣୁ ଏହି ଭଗବତ ଗୀତାର ମହାତ୍ମ୍ୟ ଅନେକ ରହିଛନ୍ତି, ଆମେ କେବଳ ଗୋଟିଏ ମହାତ୍ମ୍ୟ କହିବା। ଏ ଯେଉଁ 700 ଶ୍ଳୋକ ଛାଡ଼ନ୍ତୁ, ଗୋଟିଏ ଶ୍ଳୋକ ମଧ୍ୟ ଛାଡ଼ନ୍ତୁ, କେବଳ ଗୋଟିଏ ଅଧା ଶ୍ଳୋକ ଯଦି ଜଣେ ପାଠ କରିବେ ତାହେଲେ ତାହାର କ'ଣ ଫଳ ହେଇଛି। ଭଗବତ ଗୀତା 8 ଅଧ୍ୟାୟରେ ସେ ଗୀତା ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ଗୋଟେ ରାଜ୍ୟ ଥିଲା, ତା ନାଁ ରାଜ୍ୟଟି ହେଉଛି ଆମର୍ଦ୍ଧନୀପୁର। ସେ ରାଜ୍ୟରେ ଜଣେ ବ୍ରାହ୍ମଣ ଥିଲେ, ତାଙ୍କ ନାଁ ହେଉଛି ଭାବ ଶର୍ମା। ସେ ବିଭିନ୍ନ ପ୍ରକାର, ଆମେ ଯେଉଁ କହିଲେ ପାପର 4 ସ୍ଥାନ ରହିଛି, ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିଲା, ତେଣୁ ସେ ମୃତ୍ୟୁ ପରେ କ'ଣ ହବ, ଭଗବତ ଗୀତା 16 ଅଧ୍ୟାୟରେ ଭଗବାନ କହିଛନ୍ତି ତ୍ରିବିଧଂ ନରକ ସେଦଂ, ଯେଉଁମାନେ ପାପ କାର୍ଯ୍ୟରେ ଲିପ୍ତ ରହିବେ ସେମାନେ ନରକକୁ ଯିବା ପାଇଁ ବାଟ ଖୋଲାଯିବ। ତାଙ୍କର କାମ କ୍ରୋଧ ଲୋଭ ଦ୍ୱାରା ଲିପ୍ତ ହେଇକି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିବାରୁ ତାଙ୍କ ପାଇଁ ନରକ ଦ୍ୱାର ଖୋଲିଯିବ। ତେଣୁ ଇଏ ବ୍ରାହ୍ମଣ ଜଣଙ୍କ ପରଜନ୍ମରେ ଗୋଟେ ବୃକ୍ଷ ହେଇକିରି ଆସିଲେ, ଜନ୍ମ ହେଲେ ତାଳ ବୃକ୍ଷ ହେଇକି ଜନ୍ମ ହେଇଥିଲେ। ଆଉ ଦୁଇ ଜଣ ଦମ୍ପତି ଥିଲେ, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଥିଲେ, ସେମାନେ ସେ ସ୍ୱାମୀ ଜଣଙ୍କ, ତାଙ୍କ ନାଁ ହେଉଛି କୁଶିରବ, ସେ ବେଦ ପାରଙ୍ଗମ ଥିଲେ, ଚତୁର୍ବେଦ 4 ବେଦ ରହିଛି, ବେଦ ବିଷୟରେ ସେ ବେଦଜ୍ଞ ବେଦବିତ୍ ଥିଲେ, ସେ ବେଦ ଜାଣିଥିଲେ, ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ସେଭଳି ଭାବରେ ବେଦ ସଂସ୍କୃତ ସେ ଜାଣିଥିଲେ। କିନ୍ତୁ ବେଦ ଜାଣିଲେ ମଧ୍ୟ ସେ ମଧ୍ୟ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିଲେ, ଯେଉଁଥିପାଇଁ କି ପରଜନ୍ମରେ ସେ ପ୍ରେତ ହେଇକି ଜନ୍ମ ହେଲେ ଏବଂ ସେଇ ବୃକ୍ଷରେ ଆଶ୍ରୟ ନେଲେ, ତାଳ ବୃକ୍ଷରେ। ତେଣୁ ତାଙ୍କ ସ୍ତ୍ରୀ ପଚାରିଲେ ଯେ ଆମେ ଏଇ ପ୍ରେତଜନ୍ମରୁ କେମିତି ମୁକ୍ତ ପାଇବା, ମୁକ୍ତି ହେବା। ତେଣୁ ସେ ବ୍ରାହ୍ମଣ ଯାକ ବେଦ କେମିତି ଯେଉଁ ଖୁସି ଲାଗ, ସେ କହିଲେ ବ୍ରହ୍ମ ଆରାଧନା ନକଲେ, ପରମାତ୍ମାଙ୍କ ଆରାଧନା ନକଲେ, ଅଧ୍ୟାତ୍ମ ବିଷୟରେ ଜ୍ଞାନ ଯଦି ଚିନ୍ତା ନ କରିବା ତାହେଲେ ଆମେ କେମିତି ମୁକ୍ତ ହେବା। ତେଣୁ ତାଙ୍କ ସ୍ତ୍ରୀ ପଚାରିଲେ କି ତ ବ୍ରହ୍ମ, କି ଅଧ୍ୟାତ୍ମ, କି କର୍ମ ପୁରୁଷୋତ୍ତମ। ଇଏ ହେଉଛି 8 ଅଧ୍ୟାୟ ପ୍ରଥମ ଶ୍ଳୋକର ଅଧା ଧାଡ଼ି, କି ତ ବ୍ରହ୍ମ, କି ଅଧ୍ୟାତ୍ମ, କି କର୍ମ ପୁରୁଷୋତ୍ତମ। ତେଣୁ ଏତିକି ଯେତେବେଳେ ଉଚ୍ଚାରଣ କରିଦେଲେ ସେ ତାଙ୍କ ପତ୍ନୀ ସାଙ୍ଗେ ସାଙ୍ଗେ ସେ ବୃକ୍ଷଟି ଚାଲିଗଲା, ଗୋଟେ ବ୍ରାହ୍ମଣ ସେ ବୃକ୍ଷ ଗୋଟେ ବ୍ରାହ୍ମଣ ହେଇକି ବ୍ରାହ୍ମଣ ଜନ୍ମ ପ୍ରାପ୍ତ ହେଲେ, ଏବଂ ଏଇ ଯେଉଁ 2 ପ୍ରେତଜନୀ ପ୍ରାପ୍ତ ହେଇଥିଲେ ସେ ଦେବଶରୀର ପ୍ରାପ୍ତ ହେଇ ସ୍ୱର୍ଗ ଗମନ କରେ। ଏଇଭଳି ଭାବରେ ଗୀତାର ମହାତ୍ମ୍ୟ ମଧ୍ୟ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ଏକ ଶାସ୍ତ୍ର ଦେବକୀ ପୁତ୍ର ଗୀତ ଏକ ଦେବ ଦେବକୀ ପୁତ୍ର ଏବ ଏକ ମନ୍ତ୍ର ଦୋଷ ନାମାନି ଜାନି କର୍ମ ପି ଏକ ଦେଶ ଦେବସ ସେବା। ଏକ ଶାସ୍ତ୍ର ଭଗବତ ଗୀତା ଏବଂ ଏକ ଗୀତ ଭଗବାନଙ୍କ ସମ୍ବନ୍ଧୀୟ ଗୀତ ଯୋଉ ବର୍ଣ୍ଣନା କରାଯାଇଛି ଏବଂ ଗୋଟିଏ ଆମର କର୍ମ ସେଇ ଭଗବାନଙ୍କର ସେବା କରିବା ଏବଂ ଗୋଟିଏ ମନ୍ତ୍ର ଆମେ ଗ୍ରହଣ କରିବା। ସେ ମନ୍ତ୍ର କଣ? ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଆମକୁ ଏଇ ଭଗବାନଙ୍କର ବିଷୟରେ ଭଗବତ ଗୀତା ବିଷୟରେ କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ ଆମର କୃତଜ୍ଞତା ଜ୍ଞାପନ କରୁଛୁ, ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ମୋର କଥାକୁ ଏଠି ବିଶ୍ରାମ ଦେବି। ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ବୃନ୍ଦ କି ତାଇ ଗୋର ପ୍ରମାନନ୍ଦେ।
ଶାନ୍ତି ପାଠ ଦେଇଦେବା
ସମସ୍ତେ ଟିକେ ବସି ପଡିବା, ଶାନ୍ତି ପାଠ କରିଯିବା। ଆମ ଗହଣରେ ଉପସ୍ଥିତ ଥିବା ତଥା ମଞ୍ଚାସୀନ ଇସ୍କନରୁ ଆସିଥିବା ଶ୍ରୀପାଦ ମିଞ୍ଜିଙ୍କୁ ଆମେ ଅନୁରୋଧ କରୁଛୁ, ସେ ଆମକୁ ଏମିତି ଭବିଷ୍ୟତରେ ମାର୍ଗଦର୍ଶନ କରିବେ। ସେ ଗୀତା ଭାବରେ ଆମକୁ ଆଜି ଯାହା ଡିଗ୍ରସନ ଦେଇଛନ୍ତି ଆମେ ତାଙ୍କ ପାଖରେ କୃତଜ୍ଞ। ପୂଜନୀୟ ମଧୁ ବାବା ସେ ମଧ୍ୟ ଆମକୁ ମାର୍ଗଦର୍ଶନ କରିଥିବାରୁ ତାଙ୍କ ପାଖରେ ଆମେ କୃତଜ୍ଞ। ଆମକୁ ଏଇ କାର୍ଯ୍ୟକ୍ରମରେ ଯେଉଁମାନେ ଶାରୀରିକ ମାନସିକ ଭାବରେ ସାହାଯ୍ୟ କରିଛନ୍ତି, ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇଛନ୍ତି, ସେମାନଙ୍କୁ ମଧ୍ୟ ଆମେ କୃତଜ୍ଞତା ଜ୍ଞାପନ କରୁଛୁ। ଭବିଷ୍ୟତରେ ଏହିପରି କାର୍ଯ୍ୟକ୍ରମରେ ସହଯୋଗ କରି ବିଭୁ କୃପା ଲାଭ କରିବା ହେବେ। ବର୍ତ୍ତମାନ ସମସ୍ତ ଭକ୍ତବୃନ୍ଦଙ୍କୁ ଅନୁରୋଧ କରାଯାଉଛି, ଶାନ୍ତି ପାଠ ପରେ ସେମାନେ ପ୍ରସାଦ ସେବନ କରିଯିବେ। ବାବା ପୁରୀରୁ ପ୍ରସାଦ ଆଣିଛନ୍ତି, ଏଠାରେ ଚରୁବର୍ଣ୍ଣ ମଧ୍ୟ ତିଆରି ହୋଇଥିଲା, ସେହି ଚରୁବର୍ଣ୍ଣ ଏବଂ ପୁରୀରୁ ଆସିଥିବା ମହାପ୍ରସାଦ ସେବନ କରି ଯିବେ।
ଥରେ ଗୋଟେ ଘରେ ବୁଢା ବୁଢ଼ୀ ଦୁଇଟା ଥିଲେ, ବୁଢା ବୁଢ଼ୀ ଦୁଇଟା ଭିତରେ ବୁଢ଼ୀ ବୋଲଛେ ଯେ ବୁଢା ବୋଲଛେ ମୁଇଁ କେତେ କଷ୍ଟ ନେ କମେଇ ଦେଇକିରି ଆଣିଲେ ବୁଢ଼ୀ ତୁ ଘରେ ମିଶିକରି ମଜା ସେ ଖାଉଛୁ। ବୁଢ଼ୀ ବୋଲଛେ ଯେ ତୁ କାଁଟା କରୁଛୁ, ମୁଇଁ ଘରେ କୁକୁରାଟା ହେଲୁ ଉଠସି ରାତିର 11 ବଜା ପତେ କେତେ ଘାଟି ସଟକି ହଉଛେ ବୋଲି ତମକେ ପେଟ ପୁର୍ଣ୍ଣି ଖାଇବାକେ ଦେସି। ଯଦି ଠିକ ଅଛେ ତୋର କାମ ଆର୍ ମୋର କାମ ଆଜି ବଦଳା ବୁଦଲି କରୁଁ, ମୁଇଁ ଯିବି ହଲ ଧରି କ୍ଷେତକେ ଜଙ୍ଗଲ ଧରବି, ତୁଇ ଆଜି ଗୋଟେ ଦିନେ ଘରର କାମ କରୁ। ବୁଢ଼ୀ ବାଲା ଠିକ ଅଛେ ମୁଇଁ ଯିବି କ୍ଷେତ କରି ଆଉ ତୁଇ ରନ୍ଧା ବଢା ଆଜି କର। ବୁଢ଼ୀ ବାଲା ବୁଢ଼ାକେ, ବୁଢ଼ା ହଉ ତମେ ଚଉଲ ଫୁଲଲା ବେଲେ କୁଲାର ଟାପୁସ କେ ନେଇ ଛାଡ଼ବ, ବନେଗର ଟାପୁସ କେ ଧରବ, ଟାପୁସ ଯଦି ଭୁଲିଯିବ ବେଲେ ଆର ଗଲା ନା, ଚଉଲ ନା ଗୁଡ଼ି ଅଛେ ସବୁ ରାନ୍ଧବାଟା ବୃଥା ହେଇଯିବା। ଆର ବୁଢା ବୁଢ଼ୀ କେ ବୁଢା ବୋଲଛେ ଯେ ସେ ହଲି ଧରବ, ହଲି କେ ନେଇ ଛାଡ଼ବ। ବୁଢ଼ୀ ମାନେ ବୁଢା ହଲି କେ ଖୋଜି ପାରିଲାନି ଆର ବୁଢା ତାପୁସ କେ ଖୋଜି ପାରିଲାନି। ସେମିତି ଆମେ ଏବେ ନିଜର ଘରକେ ଗଲା ବେଲକେ ପ୍ରତିଦିନ ଯଦି ଯେନ୍ଟା ସବୁଦିନିଆ ସାଧନା ଅଛେ ଗୀତାର ଗୋଟେ ବି ଶ୍ଳୋକ ଯଦି ଅଭ୍ୟାସ କର୍ମା ବୋଇଲେ ଆମେ ହୋଲି ବି ନେଇ ଛାଡ଼ିପାରୁ, ତାପୁସ ବି ନେଇ ଛାଡ଼ିପାରୁ, ଆଉ ଗୀତା ଯଦି ଆମର ସଫଲ ହେବା। ତେଣୁ ପ୍ରତିଦିନ ଗୋଟେ ବି ଶ୍ଳୋକ ଆମେ ନିଜର ଘରେ ଅଭ୍ୟାସ କର୍ମା। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭବେତ୍। ଓଂ ଶାନ୍ତି ଶାନ୍ତି ଶାନ୍ତି। ବୋଲ ସଚ୍ଚିଦାନନ୍ଦ ଭଗବାନ କି
ଜୟ।
ସତ୍ୟ ସନାତନ ଧର୍ମ କି
ଜୟ।
ଭାରତ ମାତା କି
ଜୟ।
ଗୋ ମାତା କି
ଜୟ।
ଗୀତା ମାତା କି
ଜୟ।
ପ୍ରେମ ସେ ଭଗବାନନ୍ଦ ଗୁରୁ, ଗାଁ ମଙ୍ଗଲ ହୋ ଆନନ୍ଦ ଏକ ବାର, ଜଗତର ମଙ୍ଗଲ ହୋ ଆନନ୍ଦ ଏକ ବାର। ପ୍ରେମ ସେ କୋ ରାଧେ ରାଧେ।